ॐ नमो भगवते वासुदेवाय। श्रीमद् भगवद गीतार द्वितीय अध्याय श्रवण करुछे किभळि अर्जुन तांकर संध्यात्मक स्थिति बा द्वंद्वात्मक स्थितिरे थिले। गोटे पठरे गोटे पक्षरे भगवानकर ନିର୍ଦ୍ଦେଶ ସେ ଜାଣନ୍ତି, ଭଗବାନ ଇଚ୍ଛା କରୁଛନ୍ତି ଯୁଦ୍ଧ କରିବା ପାଇଁ, ଏବଂ ଅନ୍ୟ ପକ୍ଷରେ ତାଙ୍କର ଯେଉଁ ଦୁର୍ବଳତା ରହିଛି, ଦୁର୍ବଳତାର ମୁଖ୍ୟ ଜିନିଷଟା ତାଙ୍କର ଦୟା ସ୍ୱଭାବ। ଦୟା ହେଉଛି ସବୁଠୁ, ଯେତେ ଗୁଣ ଅଛି ମନୁଷ୍ୟରେ ଯେତେ ଗୁଣ ରହିଛି, ସଦ୍ଗୁଣ ରହିଛି, ଦୟା ହେଉଛି ସବୁଠୁ ବଡ଼। ଆଉ ଦୟା ଦ୍ୱାରା ପ୍ରାୟ ଗୋଟିଏ ବହୁତ ବଡ଼ କ୍ଷତି ହେଇଯାଏ। ଦୟାର ଲାଭ ବି ବହୁତ, କ୍ଷତି ବି ବହୁତ। ଦୟା ଯେଉଁ ଗୋଟେ ଗୁଣ ରହିଛି, ଆଉ କ୍ଷତି କ'ଣ? ଯଦି ଭକ୍ତି ସମ୍ବନ୍ଧୀନ ଦୟା କରାଯାଏ, ଯାହାକୁ ଦୟା କରାଯାଏ ତାକୁ ଭକ୍ତି, ତାର ଭକ୍ତିର ଉନ୍ମେଷ କେମିତି ହବ? ଯେଭଳି ସାଧାରଣ ଲୋକମାନେ ଦୟା କରନ୍ତି, ଦାନ ପୁଣ୍ୟ କରନ୍ତି, ଦାନ କରନ୍ତି, ଗରିବ ଲୋକମାନେ ଖାଇବାକୁ ଦିଅନ୍ତି, ତାଙ୍କ ବସ୍ତ୍ର ଭୂଷଣ ଯାହା ସବୁ ଦିଅନ୍ତି, କାହାକୁ ଆର୍ଥିକ ସାହାଯ୍ୟ କରନ୍ତି, କାହାକୁ ରୋଗର ଚିକିତ୍ସା କରନ୍ତି, ଏ ଯେଉଁ ଦୟାଟା, ଏଇଟା ତାଙ୍କର ପୁଣ୍ୟର ଫଳ ମିଳିବ। ଦୟାଟା ଭଲ ଗୁଣ, ଆଉ ଦୟା ମଧ୍ୟ ବହୁତ ବନ୍ଧନର କାରଣ, କାରଣ ଦୟା ଯାହା କରିବ ଆସକ୍ତି ସେମିତି ବଢ଼ିଯିବ। ଦୟାରେ ଗୋଟେ ମାଇନସ୍ ପଏଣ୍ଟ ଯାକୁ ଇଂଲିଶରେ କୁହାଯାଏ, ତାର ଗୋଟେ ବିପରୀତ ଜିନିଷ ରହିଲା, ବା ଯେଉଁଟା ବାଧକ ଜିନିଷ ରହିଲା ସେଇଟା ରହିଲା, ତୁମେ ଯାହାକୁ ଦୟା କରିବ ତା ପ୍ରତି ତୁମର ଆସକ୍ତି ବଢ଼ିବ। ମୁଁ ଆକୁ ଦୟା କଲି, ମୁଁ ଦୟା, ମୁଁ ଜଣେ ଦୟାବାନ ବ୍ୟକ୍ତି, ମୁଁ ଆକୁ ଦୟା କଲି, ଆଉ ଯାହାକୁ ଦୟା କରିବ ତା ଉପରେ ଆସକ୍ତି ବଢ଼ିବ। ଆଉ ସେଥିପାଇଁ ଭକ୍ତିରେ ଦୟା କରାଯିବ, କିନ୍ତୁ ଆସକ୍ତି କାହା ଉପରେ ବଢ଼ାଯିବ? ଭରତ ମହାରାଜଙ୍କର ଗୋଟିଏ ପଏଣ୍ଟ ଅସୁବିଧା ରହିଗଲା, ଦୟାଟା ଭଲ ଗୁଣ, ଦୟା କଲେ ମୃଗ ସାପ କିନ୍ତୁ ଆସକ୍ତି ବଢ଼ିଗଲା, ଦୟା କରିକି ତୁମେ ଆସକ୍ତି ବଢ଼ିବ। ଆସକ୍ତିର କୌଣସି ହିସାବରେ ଭଲ ନୁହେଁ, କୌଣସି, କାରଣ ଆସକ୍ତି ହିଁ ଈଶ୍ୱର ଦେଇଛି, ସ୍ତ୍ରୀ ପୁତ୍ର କନ୍ୟା, ଆଉ ବିଶେଷ କରି ଦୁଇଟା ଜିନିଷ ଏ ସଂସାରର ଶରୀରଟା ଯେଉଁ ମିଳିଛି ଦୁଇଟା ଜିନିଷ ପାଇଁ, ଯେ ସେ ଆସକ୍ତି ତୁମର ରହିଲା ପୁଣି ଆଉ ଗୋଟେ ଶରୀର ମିଳିବ, ତୁମେ କର ଶରୀରଟା ଗ୍ୟାରେଣ୍ଟି ମିଳିବ, କିଛି ବି କାମ ଦେବନି। ଦୁଇଟା ଜିନିଷ ପୁଂସୟମ ସଂସ୍କୃତି ହେତୁ ଅସନ୍ତୋଷ ଅର୍ଥ କାମୟ, ଭଗବାନ ବାମନଦେବ ବଳି ମହାରାଜଙ୍କୁ କହୁଛନ୍ତି, ମଣିଷ ଜୀବନରେ ଦୁଇଟା ପାଇଁ ହିଁ ମଣିଷ ଏ ସଂସାରକୁ ଆସିଛି, ତୁମର ବ୍ରହ୍ମଚାରୀ ହୁଅ କି ଗୃହସ୍ଥ ହୁଅ କି ବାନପ୍ରସ୍ଥ ହୁଅ କି ସନ୍ନ୍ୟାସ ହୁଅ, ତୁମେ ଯେଉଁ ଯେଉଁ ସ୍ଥିତିରେ ରହିଛ ଚିନ୍ତା କର ତୁମେ କେମିତି ଏ ଦୁଇଟାର ଉଦ୍ଧାର ପାଇବ। ଏ ଦୁଇଟା ଯଦି ତୁମର ହେଲେ ତୁମକୁ ଶରୀର ଗୋଟେ ମିଳିବ, ସେଇଟା କ'ଣ? କାରଣ ଆସକ୍ତି ଗୋଟେ ଶରୀର ପ୍ରଦାନ କରେ। ଏଇ କଥାରେ ମୁଁ କହୁଥିଲି ନା, ଅର୍ଜୁନଙ୍କର ଯେଉଁ ଦୁର୍ବଳତା ରହିଛି, ଗୋଟେ ପକ୍ଷରେ ଭଗବାନ ରହୁଛନ୍ତି, ଗୋଟେ ପକ୍ଷରେ ତାଙ୍କ ଦୁର୍ବଳତା ରହୁଛି, କେଉଁଟା? ଏଇ ଯେଉଁ ଗୁରୁଜନମାନଙ୍କର ନିହତ ହେଇଯିବେ, ଦୟା ଭାବଟା ଚାଲି ଆସୁ, ଏଇଟା ଗୋଟେ ପକ୍ଷ, ଆଉ ଗୋଟେ ପକ୍ଷରେ ନିଜର ସ୍ୱଧର୍ମ ନଷ୍ଟ, ତିନିଟା ଜିନିଷ ଚିନ୍ତା କରୁଛନ୍ତି। ଏଇ କଥାରେ ଆମେ ଶୁଣୁଛେ, ଆସକ୍ତି ଯେଉଁ ରହୁଛି, କାରଣ ଦୟା କରିଦେଲା ମାନେ ଆସକ୍ତି ହବ, ତୁମେ ଯାହାକୁ ଦୟା କରିବ ତାପରେ ଆସକ୍ତି ଚାଲି ଆସିବ। ଦୟା ନ କରିବାକୁ ଏମିତି ମନା କରାଯାଏ, କିନ୍ତୁ ଦୟା କରିବ ଆସକ୍ତି ହବନି, ଏଇଟା ଭାରି କଷ୍ଟ। ସ୍ପିରିଚୁଆଲି ତୁମେ ଆଡ଼ଭାନ୍ସ ନହେଲେ, ସେଥିପାଇଁ ଗୁରୁ ଜଣେ ମହାତ୍ମା ସେମାନେ କାହା ପ୍ରତି ଆସକ୍ତି ନୁହନ୍ତି ନା, ଶିଷ୍ୟ ପ୍ରତି ଆସକ୍ତି, କେବଳ ଭଗବାନଙ୍କ ପ୍ରତି, କେବଳ ଭଗବାନଙ୍କ ପ୍ରତି। ତୁମେ କୌଣସି ଜୀବନରେ ବି ଭଗବାନ କୃଷ୍ଣ ଯେହେତୁ ବାସ୍ତବ ବସ୍ତୁ, ତାଙ୍କ ପ୍ରତି ଆସକ୍ତିଟା ତୁମେ ବଢ଼େଇ ପାରିଲେ, ତାଙ୍କ ପ୍ରତି ଗୋଟେ ମମତା ଆସିପାରିଲେ ହିଁ ତୁମେ ବଞ୍ଚିବ। କୃତ୍ରିମ ଉପରେ କୌଣସି ନା, ଗ୍ରସ୍ତ ହୁଅ କି ବ୍ରହ୍ମଚାରୀ ହୁଅ କି ବାନପ୍ରସ୍ଥ ହୁଅ କି ସନ୍ନ୍ୟାସ, ଜୀବନର ଦୋଷ କାହାର ନାହିଁ, ନା ନାରୀର ଦୋଷ ନା ପୁରୁଷର ଦୋଷ, ଦୋଷ ହେଉଛି ନିଜର ଆସକ୍ତି। ଇଏ ଭାଗବତରେ ସେ ଶ୍ଳୋକଟାକୁ ଦେଉଛନ୍ତି ଭରତ ମହାରାଜ, ପଞ୍ଚମ ସ୍କନ୍ଧରେ ସେ ଅଛି, ଆସକ୍ତିବାନ ପୁରୁଷ ପାଇଁ ବଣଟା ବି ହେଉଛି ଘର, ବିବାହ ଉକଣ୍ଠ ଅସୁବିଧା ହେଲା, ସେଥିରେ କିଛି ନାହିଁ, ନିଜର ସଂସ୍କାର, ଦୋଷ ନାରୀର ନାହିଁ, ଦୋଷ ବିଷୟରେ କାହିଁକି ଅଛି? ବିଷୟରେ କ'ଣ ଦୋଷ? ସଂସାର ସାରା ଗୁରୁଦେବ କୁହନ୍ତି କ'ଣ ଅନ୍ଧ ହେଇଯିବ? ଗୁରୁଦେବ କୁହନ୍ତି ବ୍ରହ୍ମଚାରୀ ଥାନ୍ତି ସବୁବେଳେ କମ୍ପ୍ଲେନ୍ କରିବେ, ଆଜ୍ଞା ଏମିତି ଆଉ ସେ ବାହାରକୁ ଗଲାବେଳକୁ ସେ ସ୍ତ୍ରୀ ଲୋକମାନେ ସବୁ ଆସୁଛନ୍ତି ଆଉ ସେ ତାଙ୍କୁ କହିଦେବାକୁ ପଡ଼ୁଛି, ଆରେ ଗୁରୁଦେବ କହିଲେ ତୁ କ'ଣ ଅନ୍ଧ ହେଇଯିବୁ, ଆଖିଟା ଫୁଟେଇଦେବୁ କି, ତୋର କ'ଣ ଦରକାର, ଦୋଷଟା ବିଷୟରେ ଦୋଷ ନାହିଁ, ଆସକ୍ତିର ଦୋଷ, ତୁମର ଆସକ୍ତି ହେଉଛି ତୁମେ ବିଷୟ କରିକି ପଳାଉଛ, ବିଷୟ ସଂସାର ରହିବ ତାକୁ ତୁ ବନ୍ଦ କରିପାରିବୁ, କାହାର ଦୋଷ ନାହିଁ, ଦୋଷ ହେଉଛି ତୁମର ନିଜର ଆସକ୍ତି, କାହିଁକି ତୁମର ଆସକ୍ତିର ଦୋଷ ନା, ତୁମେ ଭଗବାନ ପ୍ରତି ଆସକ୍ତି ବଢ଼େଇପାରୁନ ସେଥିପାଇଁ ତୁମକୁ ଗୋଟେ ବିଷୟ ଜିନିଷ ଆସକ୍ତି ଲାଗିଛି, ଦୋଷ କାହାର ନାହିଁ। ସେଥିପାଇଁ ଯେଉଁମାନେ ଅତ୍ୟନ୍ତ ଭଗବତ ମହାତ୍ମା ପୁରୁଷମାନେ ସେମାନେ ସେଥିପାଇଁ ନିରପେକ୍ଷ ରୁହନ୍ତି ବା ପୁରା ସ୍ଥିର ରୁହନ୍ତି, ସେମାନେ ଜାଣିଛନ୍ତି ଦୋଷ ବିଷୟର ନୁହେଁ, ଦୋଷ ହେଉଛି ବ୍ୟକ୍ତିର, ବିଷୟ କ'ଣ ଡାକୁଛି କି ତୁମେ ଆସ ବୋଲି, ଧନ ତୁମକୁ ଡାକୁଛି ମୋତେ ରୋଜଗାର କର ବୋଲି, କେଉଁ ନାରୀ ଡାକୁଛି ମୋତେ ଆସ ବୋଲି, ତୁମ ମନ ଯାଉଛି ସେଠି, ତୁମର ଦୋଷ, ଅନ୍ୟ କାହିଁ ଦୋଷ ଦେବ, ତୁମର ଦୋଷ ନା, ତୁମେ ତୁମର ଦୁର୍ବଳତା ରହିଛି, ତୁମର ଲକ୍ଷ୍ୟଟାକୁ ତୁମେ ସ୍ଥିର କର ନା, ତୁମ ଲକ୍ଷ୍ୟଟାକୁ ତୁମେ ସ୍ଥିର କରିବ ଯଦି ତୁମେ କାହିଁକି ବିଷୟ ଇଏ କରିବ, ଦୁର୍ବଳତା ତୁମର, ବିଷୟକୁ କେବେ ଦୋଷ ଦିଆଯାଇପାରିବନି, କୌଣସି ବିଷୟ ତୁମର ଆସକ୍ତି ହିଁ ଦୋଷର କାରଣ, ଆଉ ତୁମର କାହିଁକି ଆସକ୍ତି ବଢ଼ୁଛି ନା, ତୁମେ ଆସକ୍ତି ଭଗବାନ ପ୍ରତି ବଢ଼ଉନ, ସେଟା ତୁମର କାମ, ଆମର ଆସକ୍ତି ବିଷୟ ଛାଡ଼ିବା ଆମର ପ୍ରିନ୍ସିପୁଲ ନୁହେଁ, ବିଷୟ ତୁମେ ଛାଡ଼ିପାରିବନି, ବିଷୟ ତୁମେ କ'ଣ ଛାଡ଼ିବ, ତୁମ ମନର ବିଷୟଟା ଅଛି ତୁମେ ଛାଡ଼ିବ କ'ଣଟା, ମୁଁ ପଚାରୁଛି, ତୁମ ମନଟା ସେଇଟା ପଶିକି ରହିଛି ତୁମେ ଛାଡ଼ିବ କ'ଣ, ତୁମେ ଛାଡ଼ିପାରିବନି, ଆମର ପ୍ରିନ୍ସିପୁଲଟା ରହିଲା ଭଗବାନ ପ୍ରତି ଆସକ୍ତିଟା ବଢ଼ାଅ, ବିଷୟ ତାର ଆସକ୍ତିର ଗୋଟେ ଜାଗାରେ ବଢ଼ିଗଲା ତା ଗୋଟେ ଜାଗାରେ ଛାଡ଼ିଯିବ, ଆଉ କ'ଣ ସଂସାର ଦେଖୁ ନା କି, ତୁମ ନାତିକି ଭଲ ପାଇଲଣି, ଯେତେବେଳେ ନାତି ଭଲ ପାଇଲା ଆଉ କ'ଣ, ଆଉ ତୁମର କ'ଣ ଆଉ ପୁଅ ଭଲ ପାଇବ, ଗୋଟେ ଆଡ଼େ ଭଲ ପାଇବ ନା, ତୁମେ କେଉଁ ସଂସାର ସାରା ଭଲ ପାଇବ, ଏଇଟା ହେଇପାରିବନି, ମନ ଗୋଟେ, ସେ ଯାହାକୁ ଅଧିକ ଆସକ୍ତି ଭଲ ପାଇଲା ତାର ସେଠି ଲାଗିଗଲା, ଆମେ ବିଷୟକୁ ଛଡ଼େଇ ପାରିବାନି କେତେବେଳେ ମନ ସେଟା ପାରିବନି, ଆମ ପ୍ରିନ୍ସିପୁଲରେ ସବୁବେଳେ ଏମ୍ଫାସିସ୍ ଦିଆଯାଉଛି ଯୋଗୀମାନଙ୍କର ସେଟା କାମ, ଜ୍ଞାନୀମାନଙ୍କର ସେଟା କାମ, ସେଥିପାଇଁ ସେମାନେ ପଳାନ୍ତି କେଉଁଠିକି, ଜଙ୍ଗଲ ପଳେଇବୁ ଏକୁଟିଆ ପଳେଇବୁ, ତୁମେ ଯୁଆଡ଼େ ଯୁଆଡ଼େ ଗଲେ କ'ଣଟା ହେଲା, ତ ମନରେ ତ ଆସକ୍ତିଟା ଅଛି ଆଉ ଯୁଆଡ଼େ ଯାଇ ପହଞ୍ଚିବ, ତୁମେ କାହାକୁ ଦେଖିଲେ ଦୁର୍ବାସନ କ'ଣ ତାର ସବୁରି ମୁନି ମିନର ସଙ୍ଗମକୁ ଦେଖିକି ତାଙ୍କର ଆସକ୍ତି ଆସିଲା, ଜଗତର ଜୀବନ ନାହାନ୍ତି ନା କ'ଣ, ତୁମେ ଯେଉଁଠି ଯାଇ ଜଙ୍ଗଲରେ ରହିଲେ ବି କେଉଁ କେଉଁ ପ୍ରାଣୀ ସଙ୍ଗମ କରିବାର ଦେଖିବ, ତାପରେ ଦୋଷ ବିଷୟରେ ନୁହେଁ, ଦୋଷ ହେଉଛି ଆସକ୍ତିର, ସେ ଆସକ୍ତିଟା ଭଗବାନଙ୍କ ପ୍ରତି କେମିତି ବଢ଼ିବ, ଗୁରୁକୃଷ୍ଣଙ୍କ ପ୍ରତି ବଢ଼ିବ, ସେଟା ତୁମେ ଚିନ୍ତା କର, ଆର୍ଟିଫିସିଆଲ କୌଣସି ପ୍ରକାର ଜିନିଷ ତୁମକୁ ସାହାଯ୍ୟ କରିବନି, କେତେ ପ୍ରକାର ବିଦ୍ୱତ୍ତା ଯାହା କୁହନ୍ତି ତାଲିମ ପ୍ରିନ୍ସିପୁଲ ଇ କିଛି ଦିନ ପାଇଁ ଗୋଟେ ତୁମକୁ ଅଟକେଇକି ରଖିବ, ସେଟା କରିପାରିବନି, କିଛି କାମ କରିବନି, ଠେଲିଦେବ ବନ୍ଧ ଯେମିତି ବନ୍ଧ ଯେମିତି ପାଣି ପାଣି ଲୋଡ଼ ହେଇଗଲେ କ'ଣ ହବ ବାବୁ, ଭାଙ୍ଗିଦେବ ଆଉ, ମାଟି ବନ୍ଧକୁ ତୁମେ କେତେ ଦିନ ଯେଉଁ ବନ୍ଧ କର ତୁମେ ଭାଙ୍ଗିଦେବ, ସେ ଜଳର ସ୍ରୋତ ରହିଛି ସେଟା ତୁମେ ରଖିପାରିବନି, ବିଷୟର ଏତେ ପ୍ରବଳ ତାର ଭାବନାଟା ରହିଛି ସେଥିରେ ଉଠେଇ ଫବାଡ଼ ଦେବ କିଛି କରିପାରିବନି, ଏଟା ଅଲଗା ରାସ୍ତାଟା ତୁମେ ଧରିବ ନା, ଏଇଟା ଅଲଗା କୌଣସି ଜିନିଷର, ସେଥିପାଇଁ ଯେତେବେଳେ ଆଚାର୍ଯ୍ୟମାନେ ଆସୁଛନ୍ତି ତୁମେ ଦେଖ ପ୍ରଭୁପାଦଙ୍କୁ ଦେଖ, ଆମେ ଗୁରୁଦେବଙ୍କ ଦୃଷ୍ଟି ଶୁଣିଛୁ ପ୍ରଭୁପାଦଙ୍କ ପ୍ରଭୁପାଦଙ୍କ ପ୍ରିନ୍ସିପାଲକୁ ଦେଖ, ସେ କେତେବେଳେ କୌଣସି ଆଶ୍ରମ ବିଷୟରେ କହିନାହାନ୍ତି ବିଶେଷ, ଯେତେବେଳେ ଟପିକ୍ ଆସୁଛି କହୁଛନ୍ତି ବ୍ରହ୍ମଚାରୀ ଲାଇଫ୍ ଭଲ ଗୃହସ୍ଥ ଲାଇଫ୍ ଏଇଟା ଡିସ୍କସନ୍ କରନ୍ତି, ସବୁବେଳେ କାହା ଉପରେ ଉପସ୍ଥିତ ହେଉଛନ୍ତି କୃଷ୍ଣ କନସିୟସନେସ୍, ତୁମେ ଯିଏ ବି ଯିଏ ସ୍ଥିତିରେ ରହିବ ତୁମେ କୃଷ୍ଣ ଚେତନା ଲାଭ କର, କାରଣ କୃଷ୍ଣ ଚେତନା ଲାଭ ନ କଲେ ତୁମର କୌଣସି ଜିନିଷଟା ଭଲ ନାହିଁ, ତୁମେ ଗୃହସ୍ଥ ହେଲେ ଭଲ ନୁହେଁ କି ବ୍ରହ୍ମଚାରୀ ହେଲେ ଭଲ ନୁହେଁ, କାରଣ ସେଇ ଆସକ୍ତି ରହିଛି, କାର ସୂକ୍ଷ୍ମ ଆସକ୍ତି ରହିଛି କାର ସ୍ଥୂଳ ଆସକ୍ତି ରହିଛି, କିନ୍ତୁ ଆସକ୍ତି ଆସକ୍ତିର ପରିଣାମଟା ସମାନ, ଆସକ୍ତିର ପରିଣାମଟା ବହୁତ ସମାନ, ତୁ ଭାବନି ଯେ ସ୍ତ୍ରୀ ପାଖରେ ରହିଛି ପ୍ରଭୁପାଦ ଗୋଟେ ଉଦାହରଣ ଦିଅନ୍ତିନି, ପ୍ରଭୁପାଦ ସେ ଯେଉଁ ଆଚାର୍ଯ୍ୟ ନା, ସେ କହିଲେନି ସେ ଯେଉଁ ନାରୀଟାକୁ ପାର କଲା ମ, ସେ ସ୍ତ୍ରୀକୁ କାନ୍ଧେଇକି ସେ ଦି ଜଣ ଯାଉଥିଲେ ନା କ'ଣ, ଦି ଜଣ ଯାଉଥିଲେ ସେ ନଦୀଟା ପାଖରେ ଗୋଟେ ନାରୀଟା ଥିଲା, ସେ କହିଲା ଆଜ୍ଞା ମୋତେ ଟିକେ ପାର କରିଦିଅନ୍ତୁ, ଆଉ ସେ ସାଧୁ ନା କ'ଣ, ଦି ଜଣ ସାଧୁ ଯାଉଥିଲେ, ଦି ଜଣ ସାଧୁ ଯାଉଥିଲେ, ତାକୁ କହିଲେ ନାରୀଟା ମୋତେ ନାରୀଟା କହିଲା ଆଜ୍ଞା ମୋତେ ଟିକେ ପାର କରିଦେଲେ, ଇଏ ତାର ଗୋଟେ ମାତୃ ଦେହରେ ପାର କରିଦେଲା, ସିଏ ପାର କରିଦେଇ ତା କାନ୍ଧରେ ବସି ପାର କରିଦେଲା, ଇଏ ଯିଏ ସାଧୁ ଥିଲା ଇଏ ତାର ସବୁଆଡ଼େ ଗପିଲା, କିନ୍ତୁ ସିଏ ପାର କଲା ଦଶ ମିନିଟ କି ଘଣ୍ଟାଟେ, ତୁ ଜୀବନ ସାରା ସେଟା ଗପିଲୁ, ତାର କାମ ମୁଣ୍ଡରେ ନାରୀ ରହିଲା, ବିଷୟରେ ଦୋଷ ନାହିଁ କିଛି, ଦୋଷ ହେଉଛି ଆମର, କାହିଁକି ଆମର ବିଷୟ, ଆମର ଲକ୍ଷ୍ୟ ସ୍ଥିର ନାହିଁ, ଆମର ଲକ୍ଷ୍ୟ ସ୍ଥିର ନାହିଁ, ଆମ ଲକ୍ଷ୍ୟଟା ମୁଁ ଆସିଛି କୃଷ୍ଣଙ୍କୁ ପାଇବା ପାଇଁ, ମୁଁ ଭଗବାନଙ୍କୁ ପାଇବା ପାଇଁ ଆସିଛି, ଏଥିପାଇଁ ଯାହା ଦରକାର ମୋତେ କରିବାକୁ ପଡ଼ିବ, ଆଉ ତୁମେ ଫେସିଲିଟି ଏଇଟା ଏମିତି ହେଲା ସେଟା ହବ, ସେଇଟା ସବୁ ସାଇଡ୍ ପ୍ରିନ୍ସିପୁଲକୁ ମାର ଗୁଲି, ସେଇଟା କିଛି କାମ ଦେବନି, ସେଇଟା କିଛି ସମୟ ପାଇଁ ତୁମେ ଅଟକେଇକି ରଖିବ, ତୁମ ଲକ୍ଷ୍ୟଟା ରହିଲା ଭଗବାନ ପ୍ରତି ମୋର କେମିତି ଆସକ୍ତିଟା ବଢି, ତାପରେ ତୁମ ପାଇଁ ଆରେଞ୍ଜମେଣ୍ଟ ଆସିଯିବ ଆଉ। ଏଇଟା ଗୋଟେ ଆର୍ଟିଫିସିଆଲ କିଛି ଜିନିଷ ନୁହେଁ, କୌଣସି ଜିନିଷ କିଛି କାମ ଦେବନି, ଏଇଟା ଏଇଟା ହେଉଛି ଗୋଟେ ବାସ୍ତବିକ ଜିନିଷ। ସବୁବେଳେ ଗୋଟିଏ ପଏଣ୍ଟକୁ ମନେ ରଖ, ତୁମେ କ'ଣ ଚାହୁଁଛ କୃଷ୍ଣ ଜାଣିଛନ୍ତି, ବାସ୍। ମୁଁ ଏଇଟା ଗୋଟେ ବିଶ୍ୱାସ କରେ, ଆଉ ଅଲଗା ଜିନିଷ କିଛି ବିଶ୍ୱାସ, ତୁମେ ଯେତେ କହିଲେ ମୋ ମୁଣ୍ଡକୁ ତୁମେ ବାସ୍ କରିପାରିବନି, ମୁଁ କୌଣସି ପ୍ରିନ୍ସିପଲକୁ ବିଶ୍ୱାସ କରିବିନି। ତୁମେ ଯେଉଁ ଆର୍ଟିଫିସିଆଲ ସବୁ ନଲେଜ ବାହାର କରିକି ସବୁ ଟ୍ରେନିଂ କହିବ, ମୁଁ ମାନିବିନି। କାହିଁକି ପ୍ରତ୍ୟେକ ବ୍ୟକ୍ତିର ସ୍ୱଭାବ ହେଉଛି ଅଲଗା, ପ୍ରତ୍ୟେକ ବ୍ୟକ୍ତିର କର୍ମଫଳ ଅଲଗା। ତୁମେ କ'ଣ ଚାହୁଁଛ କିଏ ଜାଣିଛନ୍ତି? ଭଗବାନ ଜାଣିଛନ୍ତି, କୃଷ୍ଣ ଜାଣିଛନ୍ତି, ସେ ପରମାତ୍ମା ରୂପରେ ଅଛନ୍ତି। ତୁମେ ବ୍ୟବସ୍ଥା କରିବ, ତୁମେ ତାଙ୍କୁ ପ୍ରାର୍ଥନା କର, ଆଉ କିଛି ତୁମକୁ ସାହାଯ୍ୟ କରିବ, ବାସ ହେଲା। ଆଉ ତୁମେ ଆଉ କାହାକୁ କି ଦୋଷ ଦିଅନ୍ତିନି, କୌଣସି ଉପାୟ କିଛି, କୌଣସି ଉପାୟ ତୁମେ ଜୀବନରେ କାର୍ଯ୍ୟ ବି କରିବନି। ତୁମେ କ'ଣ ଚାହୁଁଛ କୃଷ୍ଣ ଜାଣିଛନ୍ତି ଭଲ ଭାବେ, ତୁମେ କ'ଣ ଚାହୁଁଛ, କୃଷ୍ଣକୁ ଚାହୁଁଛ କି ମାୟାକୁ ଚାହୁଁଛ କି କ'ଣ ଚାହୁଁଛ କି ବଡ଼ ହେବା ପାଇଁ ଚାହୁଁଛ, ଯାହା ଚାହୁଁଛ ସେ ଜାଣିଛନ୍ତି, ସେ ତୁମକୁ ସେଇ ହିସାବରେ ଫଳ ଦେବେ, ଅନ୍ୟର କିଛି ଦୋଷ ନାହିଁ, କୌଣସି ଦୋଷ ନାହିଁ। ସେ ପାଞ୍ଚ ମାନେ ପ୍ରଭୁପାଦ କହିଲେ, ସେ ଉଦାହରଣ ଦେଲେ ନା, ସେ 10 ମିନିଟ୍ ପାର କରିଦେଲା, ଇଏ 10 ବର୍ଷ ଗପିଲା ନା, ତା ନାରୀ ମୁଣ୍ଡ କାହା ମୁଣ୍ଡରେ ରହିଲା? ସେଥିପାଇଁ ବିଷୟର ଦୋଷ ନାହିଁ, ଆସକ୍ତିର ଦୋଷ, ଏଇଟା ମନେ ରଖ। ତୁମର ଆସକ୍ତି କାହିଁକି ବଢୁଛି ଜାଣ, କୃଷ୍ଣ ଆସକ୍ତି ବଢେଇ ପାରୁନ, ଆଉ କୃଷ୍ଣ ଆସକ୍ତି ବଢେଇବା ପାଇଁ କ'ଣ ହେଲେ ଜୀବନ ଦେବାକୁ ପଡ଼ିବ। ଯଦି କୃଷ୍ଣ ଆସକ୍ତି ମାନେ ମୋର କୃଷ୍ଣ ପାଇଁ କାମ 24 ଘଣ୍ଟା ବିଜନେସ୍, 24 ଘଣ୍ଟା ମୋତେ 24 ଘଣ୍ଟା, କାରଣ ମନଟା ଭ୍ୟାକାଣ୍ଟ ପାଇଲେ ତ ଅଲଗା ଆଡ଼େ ଆସକ୍ତି ଯିବ ନା, ମୋତେ କୃଷ୍ଣ ପ୍ରତି ଆସକ୍ତି ବଢେଇବାକୁ ପଡ଼ିବ, ଏଇଟା ଉପରେ ଫାଷ୍ଟ ଫୋକସ୍ ରଖିବାକୁ ପଡ଼ିବ। ଆଉ ଆର୍ଟିଫିସିଆଲ କିଛି ଚେଷ୍ଟା କରନି, ଆଉ ଯାହା ଗୁଡ଼ାକ ଅଛି ସେଇଟା କିଛି ସମୟ ତୁମକୁ ହେଲ୍ପ କରିପାରେ, ତାପରେ ଫୋପାଡ଼ି ଦେବ, ପୁଣି ଉଡ଼େଇ ଫୋପାଡ଼ି ଦେବ। ବିଷୟରେ ବହୁତ ବଡ଼ ପ୍ରବଳ ସ୍ରୋତ ରହିଛି, ଆଉ ତୁମେ କ'ଣଟା ତାକୁ ଅଟକେଇକି ରଖିବ ପାରିବେ ନା, ସେଇଟା ଆର୍ଟିଫିସିଆଲ ହୁଏ, କିଛି କାମ ଦେବନି। ସେଥିପାଇଁ କାହିଁକି ମଣିଷ ସଂସାରକୁ ଆସିଛି ସେଇଟା ବିଚାର କର ପ୍ରଥମେ, ପୁଂସ ଅୟମ ସଂସ୍କୃତି ଏଇ ତୁ ଅସନ୍ତୋଷ ଅର୍ଥ କାମ, ଦୁଇଟା ଜିନିଷ ପାଇଁ ସଂସାରକୁ ଆସିଛ, ପୁଣି ଏଠି ଅଟକି ରହିବ ସେଇ ଦୁଇଟା ପାଇଁ ଅଟକି ରହିଯିବା। ଆମର ଲକ୍ଷ୍ୟ ନୁହେଁ ଯେ ବିବାହ ହେବା, ଆଉ ଆମର ଲକ୍ଷ୍ୟ ନୁହେଁ ଯେ ନ ବିବାହ ହେବା, ଏଇଟା ଏଇଟାକୁ ସବୁବେଳେ ମନେ ରଖିବାକୁ ପଡ଼ିବ। ବିବାହ ହେବାଟା ଆମର ଲକ୍ଷ୍ୟ ନୁହେଁ ଜୀବନରେ, କି ବିବାହ ନ ହେବାଟା ବି ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟ ହେଲା କୃଷ୍ଣଙ୍କୁ ପ୍ରାପ୍ତି ହେବା। ଯଦି ଭଗବାନ ସେ ମହାପ୍ରଭୁ ଗୋଟେ ପଏଣ୍ଟରେ କାଟିଦେଲେ ନା ସମସ୍ତଙ୍କୁ, ଆଉ ଗୃହେ ଥାକ ବନେ ଥାକ ସଦା ହରି ବୋଲେ ଡାକ, ସୁଖେ ଦୁଃଖେ ବୁଲ ନାଗୁ ବଦନେ ହରି ନାମ କରୁରେ, ସବୁ ଆଚାରେ ସେ ଗୋଟେ ଜିନିଷ ଏମ୍ଫାସିସ୍ ଦେଇଛନ୍ତି, କାରଣ ଆସକ୍ତିମାନ ପୁରୁଷକୁ ସେ ଆସକ୍ତିମାନ ପୁରୁଷଟା ତ୍ୟାଗ ଆଶ୍ରମରେ ରହିବ, ସେ ହେଇପାରିବନି ତାର ତ୍ୟାଗ, ସେ ଷ୍ଟ୍ରଗଲିଂ କରିବ, ତା ଅନ୍ତର୍ଦୂଷିତ ରହିବ। ତା ପାଇଁ ଲେଖିଥିଲା ଆସକ୍ତିମାନ ପୁରୁଷ ପାଇଁ ବଣଟା ହେଉଛି ଗୃହ, ସେ ବଣେ ରହିଲେ ବି ତା ପାଇଁ ଗୃହ। ଭାଗବତରେ ଦେଖ ତୁମେ, ସେ ଶ୍ଳୋକ ପଞ୍ଚସ୍କନ୍ଧରେ ଦେଖ, କ'ଣ କରେ ତାର ଆସକ୍ତିରେ ରହିଛି ନା, ଭଗବାନ ସହିତ ବର୍ଣ୍ଣାଶ୍ରମ ସିଷ୍ଟମ କରିଛି, ଯାହା ବିବାହ ଗୃହ କିଛି ଅସୁବିଧା ନାହିଁ। କିନ୍ତୁ ମନେ ରଖ, ବିବାହଟା ତୁମ ଜୀବନର ଲକ୍ଷ୍ୟ ନୁହେଁ। ଆଉ ଯିଏ କହୁଛି ମୁଁ ବିବାହ ହେବିନି, ବିବାହଟା ଭାରି କଷ୍ଟ, ନ ବିବାହଟା ତୁମର ଜୀବନର ବି ଲକ୍ଷ୍ୟ ନୁହେଁ, କୃଷ୍ଣଙ୍କୁ ପାଇବାଟା, କାରଣ ସମସ୍ୟାଟା ସମାନ। କ'ଣ ସମାନ? ଜଣଙ୍କର ଗ୍ରସ ଆସକ୍ତି ରହିବ, କ'ଣ ସ୍ଥୂଳ ଆସକ୍ତି ଜଣଙ୍କର ରହିବ, ଜଣଙ୍କର ସୂକ୍ଷ୍ମ ଆସକ୍ତି ରହିବ, ଆଉ ଆସକ୍ତି ରହିଲେ ଆଉ ଗୋଟେ ଶରୀର ମିଳିବ। ପୁଂସ ଅୟମ ସଂସ୍କୃତି ହେତୁ, ଅୟମ ସଂସ୍କୃତି ହେତୁ, ଭଗବାନ ବାମଦେବ କହୁଛନ୍ତି, ଏଇ ହେଉଛି ମନୁଷ୍ୟ ଜୀବନର ପୁଂସ, ସବୁ ପ୍ରକାର ମନୁଷ୍ୟର ଅୟମ ସଂସ୍କୃତି ହେତୁ, ସଂସ୍କୃତି ଜନ୍ମ ମୃତ୍ୟୁ ଚକ୍ରର କାରଣ କ'ଣ? ଅସନ୍ତୋଷ, ଅସନ୍ତୋଷ କେଉଁଥିରେ ଅସନ୍ତୋଷ? ଅର୍ଥ କାମ, ବାସ୍ ଟଙ୍କାରେ ଅସନ୍ତୋଷ। ବା କ'ଣ ଭାବିଲେ ବୁଝିଲେ କି, ଟଙ୍କାର ହେଲେ ଯେଉଁ ଟଙ୍କା ହେଲ, ଆଉ ପୁଣି ଆଉ ଗୋଟେ ଶରୀର, ଇଏ ଭାବନି ବାବା ମୁଁ ଜପ କରିଦେଉଛି ଆମିଷ ଖାଇଦେଉଛି, ଆମିଷ ଖାଉନି ମୋର ସିଏ ହବନି, ମୁଣ୍ଡରେ କିଛି ଆସକ୍ତି ରହିବନି, ଯେ ଟଙ୍କା ଆସକ୍ତି ବି ରହିଲା ଶରୀର, ଅସନ୍ତୋଷ ଅର୍ଥ ଆଉ କାମୟ କାମନା, କାମନାରେ ଆସକ୍ତି ରହିଲେ ବି ପଡ଼ିଲ ପୁଣି ଗୋଟେ ଶରୀର ମିଳିଲା, ଅସନ୍ତୋଷ କେବେ ହବନି। କାମୟ ମାନେ କେବଳ ସ୍ତ୍ରୀ ପୁରୁଷ ସଂଘ ଏ କଥା କୁହାଯିବନି, କାମନା ମାନେ ଯେକୌଣସି ପ୍ରକାର କାମନା ରହିବ, ପୁଣି ଶରୀର ମିଳିବ, ଅସନ୍ତୋଷ ରହିବନି। ସେଥିପାଇଁ ଭଗବାନ ଗୀତାରେ ଗୋଟେ ଶ୍ଳୋକ ମାରିଦେଲେ, ସେଥିରୁ ତୁମେ ବୁଝିଦେବ, ଯୋଗ ଯତୃଷା ଲାଭ ସନ୍ତୁଷ୍ଟ ବିନ୍ଦାତୀତ ବିମସ୍ଚର, ଗୋଟେ ଶ୍ଳୋକ କହିଲେ ସବୁ କୋର୍ସ ତୁମେ ଯୁଆଡ଼େ ଯାଅ ସେଠି ସେ ଗୀତକୁ ଆଣିକି ଆସିବ ନା। ଆଉ ଆସକ୍ତି ଯଦି ତୁମର ରହିଲା, ଆସକ୍ତିରେ ବନ୍ଧନର କାରଣ ଆସକ୍ତି ଯୋଗୁଁ, ଏ ଦୁର୍ବଳତା ଯୋଗୁଁ ଆସକ୍ତି ଆସିଯାଇଛି, ଆସକ୍ତି ଯୋଗୁଁ ସ୍ୱଧର୍ମ ନଷ୍ଟ ହେଲା, ତିନିଟାକୁ ଗୋଟେ କନେକ୍ସନ୍ ରହିଲା, ସ୍ୱଧର୍ମଟା କାହିଁକି ତାଙ୍କର ନଷ୍ଟ ହେବାକୁ ଯାଉଛି? କେଉଁଥିପାଇଁ? ତାଙ୍କର ଦୁର୍ବଳତା ଆସିଯାଉଛି, କାହା ସୁଜନ, ଏମାନେ ହେଉଛନ୍ତି ସୁଜନ, ସୁଜନ ଆସି ଦୁର୍ବଳତା ଆସିଲା, ଦୁର୍ବଳତା ଆସିଲା ମାନେ ତୁମର ଆସକ୍ତି ଆସିଲା, ଯେତେବେଳେ ଦୁର୍ବଳତା ତୁମର ଆସିଲା ୱିକନେସ୍ ଆସିଲା, ୱିକନେସ୍ ଆସିଲା ମାନେ ଗଲା ତୁମ ସ୍ୱଧର୍ମ ଛାଡ଼ିବ ଆଉ କ'ଣ। ସେ ଗୃହସ୍ଥ ହଉ ବ୍ରହ୍ମଚାରୀ ହଉ କ୍ଷତ୍ରିୟ ହଉ ବ୍ରାହ୍ମଣ ହଉ କିଏ ବି, ଏଇଟା ତ ତୁମର ଦୁର୍ବଳତା ରହୁଛି, ଆଉ ଦୁର୍ବଳତା ରହିଲା ମାନେ ତୁମର ଗୋଟେ ଆସିଲା ଆସକ୍ତି ଆଉ କ'ଣ ରାହାବିର ଅର୍ଥ କାମୟ। ସେଥିପାଇଁ ଭଗବାନ କହିଦେଲେ ନା ପୁଂସୟାମ ସଂସ୍କୃତି ହେତୁ ଅସନ୍ତୋଷ ଅର୍ଥ କାମୟ ଯଦୃଛା ଉପର୍ଣ୍ଣେନ ଯଦୃଛା ଉପର୍ଣ୍ଣେନ ମୁକ୍ତ ସ୍ମୃତ ବେଦକୁ ଭଗବାନ ବାମନଦେବ କହୁଛନ୍ତି, କାରଣ ବଳି ମହାରାଜ କହୁଛନ୍ତି ତୁମେ ଅଧିକ ମାଗ, ଅଧିକ ନେଇ ତିନି ପାଦ ନେଇ କ'ଣ କରିବି, ବଳି ମହାରାଜ କାନ୍ଦୁଛନ୍ତି ଦବାନି ଅଧିକା, ଭଗବାନ କହୁଛନ୍ତି ନାଇଁ 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 ପୁଂସ ଅଧିକା ନେଇ କ'ଣ କରିବି ମୁଁ, ଅଧିକ କିଛି ଆବଶ୍ୟକ ନାହିଁ, ମଣିଷର କାମନା ହେଉଛି ବହୁତ ବଡ଼ ଶତ୍ରୁ, ତା ଭିତରେ ଅର୍ଥ ଆଉ ଭୋଗ ଇଏ ହେଉଛି ଅସନ୍ତୋଷ। ଆସିବେ ଶିଷ୍ୟକୁ ଚାଣକ୍ୟ ମଣି ବ୍ୟାଖ୍ୟା କଲେ ସବୁ ଭଗବାନଙ୍କର ସତ୍ୟବେଶ ଅବତାର ନା। ତ୍ରିଶୁ ସନ୍ତୋଷ କର୍ତ୍ତବ୍ୟମ ସୁଧାରା ଭୋଜନେ ଧନେ ତ୍ରିଶୁ ଜୈବନ କର୍ତ୍ତବ୍ୟମ ସବୁବେଳେ ବୁଝିଲ ଟି ମାଳାଟା ଜପ କରାଯାଏ ସେଦିନ ଷୋଳ ମାଳା ହଉନି ଆଉ ଆଉ କଣ ତୁମ ସନ୍ତୋଷ ହବ ମନ ଖାଲି ଦୌଡ଼ିବ ଆଉ ମନଟା ସନ୍ତୋଷ ନ ହେଲେ କେବେ ଭଗବାନ ଡାକି ହୁଏ ନା। ସନ୍ତୋଷ ତୁମ ମନଟା ନାହିଁ ଆଉ ତୁମ ମନଟା ତ ଅସନ୍ତୋଷ ରହିଲାଣି, ଏଇଟା ହଉନି ସେଟା ହଉନି କାମନା ରହିଲା ଆଉ ତୁମେ ଜପ କଣଟା କରିବ ହବିରେ। ଲୋକ କହୁଛନ୍ତି ମୋର ଜପ ହଉନି, ଆରେ ଜପ କେମିତି ତୋର କାମନାଟା ରହୁଛି ବା ଜପ କେମିତି ହବ, ତୋର ଅଲଗା କାମନାଟା ରହିଲା ମନଟା ସେଆଡ଼େ କାମନାଟା ପୂରଣ କରିବା ପାଇଁ ମନଟା ସବୁବେଳେ ଅସନ୍ତୋଷ ରହିଲା, ଅସନ୍ତୋଷ ରହିଲା ଜପ କେମିତି ହବ। ସେଥିପାଇଁ ଭଗବାନ ସବୁ ଯୋଗୀମାନଙ୍କ ପାଇଁ କହିଦେଲେ ଯଦୃଚ୍ଛା ଯାହା ମିଳୁଛି ସନ୍ତୁଷ୍ଟ ହେଇଯାଉ, ପୁଣି ଯୋଗ ପାଇଁ ବା ସମସ୍ତ ପ୍ରକାର ଜିନିଷ ପାଇଁ ତିନିଟା ଜିନିଷ କହିଦେଲେ ତାଙ୍କ ପୁଣି ତାକୁ ବ୍ୟାଖ୍ୟା କଲେ ଏଇଟା ଏଇଟା କାମନାଟା ଆଉ ତିନିଟାରେ ସନ୍ତୁଷ୍ଟ ସବଳ ରୁହ। ତ୍ରିଶୁ ସନ୍ତୋଷ କର୍ତ୍ତବ୍ୟମ ଏଇଟା ସମସ୍ତଙ୍କର କର୍ତ୍ତବ୍ୟ, ସନ୍ତୋଷ କର୍ତ୍ତବ୍ୟମ ସୋ ଦ୍ୱାରା ଭୋଜନେ ଧନେ ଯେତିକି ନିଜ ସ୍ତ୍ରୀର ସନ୍ତୁଷ୍ଟ ରୁହ, ସ୍ତ୍ରୀ ପୁରୁଷ ଯାହା ବିବାହ ହେଇଛ ନା ବା ସହିଲା ଏଗୁଡ଼ାକ ଯେଉଁ ଫାଲତୁ ସବୁ ଯେଉଁ ସମ୍ପର୍କ ଆଜିକାଲି ଦେଖୁ ନା କ'ଣ ହେଉଛନ୍ତି ବିଭତ୍ସ କାଣ୍ଡ ସବୁ, ଏଇଟା ଏତେ ସଂସ୍କାରହୀନ ମାନବ ସମାଜ ହେଇଗଲା। ତୁ ବିବାହ ହେଲ ଏଇଟା ବିଷୟଟା ତ ସେଇଆ ସେଇଆ, ଏ ଆମେ ଡେଲି ଅନ୍ନ ଖାଉଛେ କ'ଣ ଅନ୍ନର ଆଉ ଗୋଟେ କିଛି ମିଳୁଛି, ସେ ଖାଇବ ସେ ହଜମ ହବ ପୁଣି ମଳତ୍ୟାଗ କରିବ, ବିଷୟର କିଛି ନାହିଁ, ବିଷୟଟା କ'ଣ ସବୁବେଳେ ଗୋଟେ ମାନସିକ ବିକାର, ବିଷୟଟା କିଛି କିଛି ନାହିଁ ସେ କିଛି ନାହିଁ। ମୁଁ ତ ସବୁ ମୋ ମୁଣ୍ଡରେ ଗୁଡ଼ା ଅଛି କ'ଣ ସାଧୁ ହେଇର ଏଇଟା କ'ଣ କହିବି ଆଉ ଏଇଟା କିଛି, ଆମେ ତ ଜାଣିନଥିଲୁ ଆମେ 22-24 ବର୍ଷ ପର୍ଯ୍ୟନ୍ତ ଗୋଟେ ନାରୀ କ'ଣ ସେ ନାରୀର କ'ଣ ଧର୍ମ କ'ଣ ସେମାନେ କାମର କିଛି ଜ୍ଞାନ ବି ନଥିଲା। ମଠରେ ଜଏନ୍ କଲା ପରେ ମୁଁ ଗଞ୍ଜାମରେ ସବୁ ଲୋକ ଆମକୁ ସବୁ କୁହନ୍ତି ଯେ କି ସେ ଗୋଟେ ଅଫିସର ଦେଖା ହେଇଥିଲା ସେ ଭେଟନାରୀ ଅଫିସର କଟକରୁ, ସିଏ ମୋତେ ତ କହିଲା ଥାନେ ମୁଁ ଜାଣିନି, ମୁଁ କହିଲି ତା ନାରୀମାନେ କ'ଣ ଆମେ ବି ଜାଣିନି କ'ଣ ଲୋକଟା ଏମିତି କହୁଛି କ'ଣ ମଠରେ ରହିକି। ମୁଁ 5 ବର୍ଷ ପରେ ଯାଇକି 5 ବର୍ଷ ନାଇଁ ଗୁରୁଦେବ ଗଲା ପରେ ଆମର ଶ୍ରୀପାଦ ମହାରାଜ ଆସିଥିଲୁ ଅଲ୍ଟ୍ରା ତିଆରି କଲା, ଆମେ ସବୁ ଜାଣିଲୁ ନାରୀର ଧର୍ମ କ'ଣ ଏମିତି ଆମେ ଜାଣିବିନୁ। ଆଜି 5 ବର୍ଷର ଛୁଆ ଗୋଟେ ସେ ଗୋଟେ ନାରୀ ବିଷୟରେ ସବୁ ଜାଣିଛି, ତୁମେ କି ତୁମ ମୁଣ୍ଡରେ ତ ଆସକ୍ତି ପଶିଲାଣି ତୁମେ କି ଭଜନଟା କରିବ, ତା ଦେହରେ ପୁଣି ମୋବାଇଲଟା ଧରିକି ବୁଲୁଛ, ତୁମ ଜୀବନଟାକୁ ବରବାଦ କରିଦେବ, ତୁମେ କ'ଣଟା ଭକ୍ତି କରିବ, ବିଷୟଟା ତ ମୁଣ୍ଡ ଭିତରେ ପଶିକି ରହିଛି, ଏଇଟା ଗୋଟେ ବିକାରଟା, ବିକାରଟାକୁ ତୁମେ ସବୁବେଳେ ଏଜିଟେଟ୍ କରୁଛ ଆଉ ଏଇଟା ତୁମେ କ'ଣ ଛାଡ଼ କିଛି କରିପାରିବନି, ବେକାର ହେଇଯିବ ତୁମ ଜୀବନ। ଆରେ ଏଣେ ଭଗବତ ଆସକ୍ତିରେ ବଢ଼େଇଦେଲେ ସେଗୁଡ଼ାକ ସବୁ କିଛି ରୁହନ୍ତା, ଭଗବାନଙ୍କ ପ୍ରତି ଆସକ୍ତି ରୁହନି ନା କିଛି ନାହିଁ। 24 ଘଣ୍ଟା ଯିଏ ବ୍ରହ୍ମଚାରୀ ବର୍ତ୍ତମାନ ରହିବା ପାଇଁ 24 ଘଣ୍ଟାରୁ 24 ଘଣ୍ଟା ମୋବାଇଲ ହିଁ ତା ଜୀବନରେ ଦେଖିବନି, ମୋବାଇଲ ଦେଖିବନି। ଆଉ ପ୍ରଭୁପା ଯେଉଁ ନିୟମ କରୁଛନ୍ତି ଦୁଇଟା ସରଳ ଦୁଇଟା ହିଁ ପ୍ରସାଦ ପାଇବ, ସରଳ ପ୍ରସାଦ ପାଇବ, ଆଉ 24 ଘଣ୍ଟାରୁ 24 ଘଣ୍ଟା ତାର ଏନ୍ଗେଜମେଣ୍ଟ ଥିବ, ତାହେଲେ ସେ ବ୍ରହ୍ମଚାରୀ ରହିପାରିବ, ନହେଲେ ଯେକୌଣସି ସମୟରେ ପଡ଼ିଯିବ। ଆମ ବେଳେ ସେମିତି ନଥିଲା, କାରଣ ମୁଁ କାହାକୁ ମାନେ ମନା କରୁନି ପ୍ରଚାର କରୁନି, ଏ ଭୁଲ ଭୁଲ ଡିରେକ୍ସନ୍ ନେବେନି। ଆମ ବେଳେ ପ୍ରାୟ ଯେତେ ଜଣ ଜଏନ୍ କରୁଥିଲେ ସବୁ ପ୍ରଭୁପାଦଙ୍କ ବହି ସବୁ ଆମେ ଡିଷ୍ଟ୍ରିବ୍ୟୁସନ୍ କରୁଥିଲୁ, ଆମେ ସବୁ ବହି ପାଉଥିଲୁ, ଆମେ ପଳେଇ ଆସୁଥିଲୁ, ଆମେ କି ପ୍ରିଚିଂ କରିକି ଆଣୁନଥିଲେ ବ୍ରହ୍ମଚାରୀ ତୁମେ ହୁଅ ବା ଏମିତି କର ସେମିତି କର। ଆଜିକାଲି ତ କିଏ ହଉନାହାନ୍ତି, ଆଉ ଏମାନେ ବି ସଂସାରରେ କଷ୍ଟ ପାଇବେ, ଆସୁଛନ୍ତି ଭଲ, କିନ୍ତୁ ଯଦି ଗୋଟିଏ ଗୋଡ଼ିଓ ହାସ୍ୟ ମୁଁ କହିବି ତୁମେ ଶୁଣିଲେ ଛାନିଆ ହେଇଯିବ। ଭକ୍ତିନାଥ ଠାକୁର କୁହନ୍ତି ସନାତନ ଗୋସ୍ୱାମୀଙ୍କ ଜରିଆରେ ଆଚାର୍ଯ୍ୟମାନେ ଲେଖିଛନ୍ତି, ଯଦି ତ୍ୟକ୍ତାଶ୍ରମୀମାନଙ୍କର ବିଷୟ ଲାଳସା ରହିଲା ସେ ଆଶ୍ରମଟା ଦୂଷିତ ହେଇଯିବ। ତ୍ୟକ୍ତାଶ୍ରମ ନା ତୁମେ, ତୁମ ବିଷୟ ଲାଳସାଟା ଅଛି, ସନାତନ ଗୋସ୍ୱାମୀ ସେଦିନ ଫେରେଇଦେଲେ କାହାକୁ, ଈଶାନଙ୍କୁ ଫେରେଇଦେଲେ ନା ତାଙ୍କ ଭୃତ୍ୟକୁ, ଆଉ ଈଶାନ ଯୋଉ ତାଙ୍କର ଚାକର ସେବା କରିବା ପାଇଁ ଆସିଥିଲା ସେ ଟଙ୍କା ପାଖରେ ଧରିକି ସ୍ୱର୍ଣ୍ଣମୁଦ୍ରା ଧରିକି ଆସିଛି, କାହିଁକି ନା ସନାତନ ଗୋସ୍ୱାମୀଙ୍କର ଅସୁବିଧା ପଡ଼ିବ, ମୁଁ ମାଲିକର ଖାଇଛି ଆଉ ତାଙ୍କ ବାଟରେ ସାହାଯ୍ୟ କୋଉ ଉଦ୍ଦେଶ୍ୟରେ ଆସିଥିଲା? ଭଲ ଉଦ୍ଦେଶ୍ୟରେ ଆସିଥିଲା, ଟଙ୍କାଟା ଧରିକି ଆସିଛନ୍ତି ମୁଁ କାହାର, ସନାତନଙ୍କର ସେବା କରିବି। ଆଉ ସନାତନ ଜାଣିଥିଲା ସେ ଘାଟି ପାର ହେଲା ବେଳେ ସେ ତ ଗୁଣିଆଟା ଅଛି, ଜାଣିଥିଲା ସନାତନକୁ ମାରିବା ପାଇଁ ବ୍ୟବସ୍ଥା କରିଥିଲା। ଆଉ ଇଏ ତ ଜାଣିଥିଲେ ଭଗବାନଙ୍କ ନିଜ ଲୋକ କରେ, ଏଇଟା ବିଷୟ ଲୋକଟା ମୋତେ ଏତେ କାହିଁ ଭଲ ପାଉଛି, ତାର କିଛି ସ୍ୱାର୍ଥ ଅଛି ବୋଧେ। ଆଉ ତାଙ୍କୁ ସନ୍ଦେହ ଲାଗିଲା, ତାଙ୍କ ପରମାତ୍ମାଙ୍କର ସେମାନେ ପ୍ରକାଶ ପଚାରିଲେ, ରେ ଈଶାନ ତୋର ଟଙ୍କା ପଇସା କିଛି ଅଛି କି, ବିଷୟ ଲୋକଟା ଏତେ କାହିଁ ମୋତେ ଭଲ ପାଉଛି? କହିଲା ଆଜ୍ଞା ମୁଁ ଆଣିଥିଲି ଏତିକି ସ୍ୱର୍ଣ୍ଣ ମୁଦ୍ରା। ଆଉ ଦେଖ ସେ କାଳକୁ ଧରିକି ତୁ ଆସୁଛୁ, କାଳ ସର୍ପକୁ ଧରିକି ଆସୁଛୁ, ତ୍ୟାଗାଶ୍ରମକୁ ଆସୁଛୁ, ତୁ କାଳ ସର୍ପକୁ ଧରିକି ଆସୁଛୁ। କାରଣ ଯାହାର ସ୍ୱାଭାବିକ ବୈରାଗ୍ୟ ନାହିଁ ସେ ତ୍ୟକ୍ତାଶ୍ରମକୁ ପ୍ରବେଶ କଲେ ଦୂଷିତ ହେବାର ବହୁତ, ଯଦି ତାର ଉପଯୁକ୍ତ ସଙ୍ଗ ନ ହେଇପାରିବ, କାରଣ ତାର ସ୍ୱାଭାବିକ ବୈରାଗ୍ୟଟା ନାହିଁ, ତାର ଅସୁବିଧା ପଡ଼ିଯିବ। ଏଇଟା ବୈରାଗ୍ୟ ପଥଟା ନା ବିଷୟଟା, ତ୍ୟକ୍ତାଶ୍ରମ ଦୂଷିତ ହେଇଗଲା ମାନେ କେତେ ବଡ଼ ତୁମେ ସବୁ ଅଭିଶାପ ପାଇବ। ମହାପ୍ରଭୁ ସାଙ୍ଗେ ସାଙ୍ଗେ କହିଦେଲେ, ଆମର ସନାତନ ଗୋସ୍ୱାମୀ କହିଲେ ନା, ସେ ସନାତନକୁ କହିଲେ ପୁଣି ଆଉ ମର୍ଯ୍ୟାଦା ସାଧୁର ସାଧୁର ମର୍ଯ୍ୟାଦା ରକ୍ଷଣ ହଏ ସାଧୁର ସାଧୁର ଭୂଷଣ, ମର୍ଯ୍ୟାଦା ରକ୍ଷଣ ହଏ ସାଧୁର ଭୂଷଣ, ମର୍ଯ୍ୟାଦା ଲଙ୍ଘନ ଲୋକେ କରେ ଉପହାସ, ଇହ ଲୋକ ପରଲୋକ ଦୁଇ କୁଳ ନାଶ। ସାଧୁ ହେଇଛି ତୁମେ ମର୍ଯ୍ୟାଦା ରଖିବ ନା, ଆଉ ମର୍ଯ୍ୟାଦା ତୁମେ ରଖିବନି। ମହାପ୍ରସିଦ୍ଧ ପାଇଁ ସରଦାସ ଉପରେ ଯା ମଜା, ତୁ ବ୍ରହ୍ମଚାରୀ ହେଇକି ତୁ ଆଜି ସେ ନାରୀ ମୁଖ ଦେଖିଲୁ, ଯା ମର୍ଯ୍ୟା, ତ ମୁହଁ ଦେଖିବିନି। ତ୍ୟାଗାଶ୍ରମଟା ବଡ଼ ହେଭି ଜିନିଷ ନା, ତେଣୁ ବୈରାଗ୍ୟ ମାନେ ସେତେବେଳେ ସବୁ ପୁରା ଭଗବାନଙ୍କୁ ପ୍ରତି ଆଶା ବା ଅତ୍ୟନ୍ତ ବୈରାଗ୍ୟରେ ସେମାନେ ସବୁ ଛାଡ଼ୁଥିଲେ। ସ୍ୱାଭାବିକ ବୈରାଗ୍ୟ ଆସିଲେ ଜଣେ ତ୍ୟକ୍ତାଶ୍ରମକୁ ଆସିବା ଭଲ, ତାର ସୁରକ୍ଷିତ, ତାର ସ୍ୱାଭାବିକ ବୈରାଗ୍ୟଟା ଅଛି ନା, ତାର ବିଷୟ କେବେ ଫେରିବ ନାହିଁ, କେବେ ଫେରିବନି, କୌଣସି ପରିସ୍ଥିତିରେ ଫେରିବନି। ସେ ମଝି ମଝି ଗାଇକି ଆସିବନି, ମରିଯିବ ବରଂ ଫେରିବନି, ପାଦେଇ ପଛକୁ ଫେରିବାର ନାହିଁ, ମରିବାର ଅଛି ମରିବାର ଅଛି, ମରିଦ ଯଦି ନହେଲେ ଯାହା ଗଙ୍ଗାରେ ପ୍ରବେଶ କରିଯା, ଫେରି ବାନ୍ତାସିବେ ନା କ'ଣ, ତାକୁ ବାନ୍ତାସି କୁହାଯାଏ, ବାନ୍ତାସି କ'ଣ ବାନ୍ତି କରିକି ତାକୁ ଖାଇବ। ଲୋକ ଅତିହୀନ କାମ କଲେ କ'ଣ କରାଯାଏ ତାକୁ, ତାକୁ ଛେପ ପକା ନାକ ଘସ ଚାଟେ, ଦେଖୁନ କି ସେୟା ଦେଖ, ଆଶ୍ରମଟା ସବୁ ପୂର୍ବର କାଳରେ ସେୟା ଥିଲା, ବହୁତ ଷ୍ଟ୍ରିକ୍ଟ ଥିଲା ନା। ଆଉ ତେଣୁ ଅନାଧିକାରୀ ବ୍ୟକ୍ତି ସେଠି ସନାତନ କହିଲେ କିରେ ଦେଇ ଦେଇ ପାର ହେଇଗଲେ, ପାର ହେଇଗଲା ପରେ ପୁଣି ପଚାରିଲେ କିରେ ତୋର ଆଉ କିଛି ପଇସା ରଖିଛୁ କି, କହିଲା ଆଜ୍ଞା ଆଉ ଦୁଇଟା ମୁଦ୍ରା ରଖିଛି। କହିଲେ ପଳା, ତୁ ବୃନ୍ଦାବନ ବାସ କରିବୁ, ତୁ ଆବାବ ଯାଇପାରିବୁ, ପଳା, ତୋର ଧନ ଉପରେ ବିଶ୍ୱାସ ଅଛି ଆଉ, ଫେରେଇ ଦେଲ ନା ତାଙ୍କୁ। ଆଉ ସେଇଠି ଦେଖ ଭାଷା କୋଡ଼ିଏ ଭାଷା ପଢ଼, ସେଗୁଡ଼ା ଆଉ ଆଲୋଚନା କରିବାକୁ ସମାଜରେ ମୋତେ ଆଉ ଭଲ ଲାଗୁନି, କାରଣ ଏଇଟା କହିଲେ ତାର ମୂଲ୍ୟ କେହି ବୁଝିବେନି। ଏ ଗୋସାଇମାନଙ୍କ ଚର ତ କହୁଥିଲି, ସେଇଟା ସବୁ ଜୀବନ ଭଳିଆ ଲାଗେ, କିନ୍ତୁ କିଛି ଆଉ ଆବଶ୍ୟକ ନାହିଁ। ଯେଉଁମାନଙ୍କର ଭୋଗ କାମନା ରହିଛି, ଯେଉଁମାନେ ବିଷୟକୁ ଭଲ ପାଉଛନ୍ତି, ଯେଉଁମାନେ ଗୋଟେ ତ୍ୟାଗ ନାହିଁ ମହାପ୍ରଭୁଙ୍କ, ତା ମୁହଁକୁ ଦେଖିବେନି ତାଙ୍କୁ, ଏମାନେ ଗୋସ୍ୱାମୀମାନଙ୍କ ଜୀବନ ହେଉଛି ଗୋଟେ ବୈରାଗ୍ୟ ଜୀବନ। ତୁମ ଲାଳସାଟା ଗୋଟେ ଭୋଜନ ଲାଳସା ତୁମେ କମେଇ ପାରୁନ, ଭଲ ଖାଇବା ଭଲ ପିନ୍ଧିବା ତୁମେ କମେଇ ପାରୁନ ନା, ତୁମେ କ'ଣ ମହାପ୍ରଭୁଙ୍କୁ ଶିକ୍ଷା ଜାଣିବ, ମହାପ୍ରଭୁଙ୍କ ପାର୍ଶ୍ୱ କଥା ତୁମେ ଶୁଣନି ପାରିବନି, ଏ ନାମଟା କର ଆଚାର୍ଯ୍ୟ ମାନେ ଦିଏ ନାମକୁ, ଯଦି ମହାପ୍ରଭୁ କୃପା କରିବେ ତୁମେ ଜାଣିବ। ବୈରାଗ୍ୟ ଜିନିଷଟା ତୁମେ ତାଙ୍କୁ ତାଙ୍କ ତାଙ୍କ ଭୋଗୀ ଲୋକଟା ତାଙ୍କ କଥା ଶୁଣିଲା ମାନେ ତାଙ୍କୁ କ'ଣ ଲାଗିବ, ସେ ବୈରାଗ୍ୟ ପଥଟା ଆସକ୍ତି ପ୍ରବଳ ଆସକ୍ତି ଯାହାର ରହିଛି ପାରିବନି ତୁମେ। ଆଉ ଚବିଶ ଘଣ୍ଟା ଯିଏ ବ୍ରହ୍ମଚାରୀ ହେବା ପାଇଁ ଚାହୁଁଛି ତା ପାଇଁ ଗୋଟେ ବେଷ୍ଟ ଉପାୟ, ଏଇଟା ମୁଁ ତ ସବୁଆଡ଼େ ଏଇଟା କହିଯାଉଛି, ବେଷ୍ଟ ଉପାୟ ହେଲା ଏତିକି ତୁମେ ଭୁଲିଯାଅ, ଆଗେ ବଞ୍ଚ ତାପରେ ଭଜନ କରିବା। ବଞ୍ଚିବା ତୁମର କଷ୍ଟ ହେଇଯିବ, ବର୍ତ୍ତମାନ ନାରୀ କବଳରୁ ବଞ୍ଚିବାଟା ତୁମର କଷ୍ଟ ହେଇଯିବ, କାହିଁକି ଆସକ୍ତିଟା ପ୍ରବଳ, ଆମର ତ ସେମିତି ପ୍ରବଳ ସଂସ୍କାର ନାହିଁ। ଆଉ ସବୁଆଡ଼େ ବର୍ତ୍ତମାନ ଯେଉଁ ମାନେ କ'ଣ ଆଡ଼ଭର୍ଟାଇଜମେଣ୍ଟ, ତୁମେ ମୋବାଇଲରେ ଦେଖିବ ଗୋଟେ ସ୍ତ୍ରୀ ଲୋକଟା କଥା କହୁଛି, ସବୁଆଡ଼େ ଏଇଟା, ତୁମକୁ କିଏ ରକ୍ଷା କରିପାରିବେ ପରିସ୍ଥିତିରୁ, କେବଳ ଭଗବାନଙ୍କ ପ୍ରତି ଆସକ୍ତି। ତୁମେ ଏଇଟା ବଢ଼େଇ ପାରିଲା, ଆଉ ବିଷୟ ସାଙ୍ଗେ ଟଚ୍ ରଖନି, ଏଇ ମୋବାଇଲ କି ଛାଡ଼, ଆଉ ନିଜର ଆହାର ସଂଯମ ରଖ। ସାଧୁ ବାବୁ ତୁମେ ଆଉ ଚବିଶ ଘଣ୍ଟା ଏନଗେଜମେଣ୍ଟ, ତୁମର ଫାଙ୍କା କିଛି ନାହିଁ, ସବୁବେଳେ ମୁଣ୍ଡ ଭିତରେ ଥିବ, ପଢ଼ିବି ଜପ କରିବି ଏଇଟା କରିବି ସେଇଟା କରିବି, ଆଉ ମୁଣ୍ଡ ଭିତରେ କ'ଣ କରିବି ନାହିଁ, କ'ଣ କରିବି, କ'ଣ କରିବି, କ'ଣ ବାଜି ହବ ହେଇପାରିବେ, କ'ଣ କରିବି ମାନେ ତୁମ ମୁଣ୍ଡରେ ପଶୁଛି ମାନେ ଆଉ ବାଜି କଣ୍ଟା ହେଇପାରିବ। ଯିଏ କହୁଛି କ'ଣ କରିବି, ତାମାନେ କ'ଣ ତାର ଟାଇମଟା, ସେ ଏନଗେଜମେଣ୍ଟ ତାର ନାହିଁ, ଆଉ ତା ମୁଣ୍ଡ ଘୁରିବ ଆଉ କ'ଣ କରିବି ମାନେ ପଶିବ କୁଆଡ଼େ ଗୋଟେ। ଆଉ ସେଥିପାଇଁ ବଡ଼ ବଡ଼ ଅଫିସର ସବୁ ଦେଖୁନା ତାଙ୍କର, ତାଙ୍କର ତୁମେ ଗଲାବେଳେ ତାଙ୍କ ଟାଇମ, ଏଇ ଟାଇମ୍ରେ ଖାଇବା, ଏଇ ଟାଇମ୍ରେ ମର୍ଣ୍ଣିଂ ୱାକିଂ, ଏଇ ଟାଇମ୍ରେ ତାଙ୍କର ଯେଉଁ ଭିଜିଟର୍ସ ଆସିବେ, ଏଇ ଟାଇମ୍ରେ ଏହା ସବୁ ତାଙ୍କର ପୁରା ଲାଇଫ୍ ଷ୍ଟାଇଲ୍। ଗୋଟେ ବଡ଼ ବଡ଼ ଲୋକ ନହେଲେ ସେମାନେ ତ କଲଚର୍ କରିବାକୁ ସମୟ ପାଇବେନି, ତୁମେ ସେଭଳି ଭଗବାନଙ୍କୁ ପାଇବା ପାଇଁ ହେଲେ ତୁମର ପୁରା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ 24 ଘଣ୍ଟା ତୁମର ସେଠୁ ଲେଖି ରହିଥିବ, ଏହି ସମୟରେ ଆମର ପଢ଼ିବା, ଏ ସମୟରେ ଜପ କରିବା, ଏ ସମୟରେ ସେବା କରିବା, ସେଥିରୁ ଆଉ କିଛି ହବନି, ଏପଟ ସେପଟ ହେଇପାରିବନି, ଆଉ ତୁମେ ତ ଗୋଟେ ହାବିଚୁଏଟ୍ ଲାଇଫ୍ ପାରିବନି, କାହିଁକିନା ନିରାଶ କରି କାହା କୁହାଯାଉନି ତୁମେ ବ୍ରହ୍ମଚାରୀ ହୁଅନି ବୋଲି, ଏଇଟା ଭୁଲ ବୁଝିବା ଉଚିତ, ବ୍ରହ୍ମଚାରୀ ଜୀବନ ସବୁବେଳେ ପ୍ରସଙ୍ଗ କରାଯାଏ କାରଣ ଏଥିରେ ଭକ୍ତି କରିବାର ବହୁତ ସୁଯୋଗ ରହିଛି, କିନ୍ତୁ ଯଦି ତୁମର ଆସକ୍ତି ପ୍ରବଳ ରହିଛି ଏବଂ ତେକ୍ତ ଆଶ୍ରମ ପ୍ରବେଶ କଲେ ଏଥିରେ କ'ଣ ହବ, ତୁମର ତୁମେ କିଛି ଦିନ ରହିକି ପ୍ରତ୍ୟାବର୍ତ୍ତନ କରିବ, ସେତେବେଳେ ସମାଜ 10 ବର୍ଷ ଆଗେଇଯିବନି, ତୁ ଭାବୁଛୁ ବାପା ମା ସେମିତି ନାହାନ୍ତି ଯେ 10 ବର୍ଷ ମଠରେ ରହିଗଲେ 10 ବର୍ଷ ପରେ ଘରକୁ ଫେରିଲା ବେଳକୁ, ମୁଁ ତ ଜାଣିନି, ମୁଁ ତ କେବେ ଗାଁକୁ ଯାଇନି କି କିଛି କରିନି, ଏଇ ସନ୍ନ୍ୟାସ ନେବା ପୂର୍ବରୁ ମୋର ଗ୍ରାମ ପ୍ରତି ବେଶୀ ଆସକ୍ତି ନାହିଁ, ମୋର ପ୍ରକୃତି ପ୍ରତି ସବୁବେଳେ ଆସକ୍ତି, ମୁଁ ଏଥର ମାମୁଁ ଘର ମୁଁ ଛୁଆଟେ ମାମୁଁ ହେଇଥିଲି, ମୁଁ କହିଲି ଆରେ ମୁଁ ଆଉ ସନ୍ନ୍ୟାସ ହେଇଯିବ, ଆଉ କାହାକୁ ଦେଖି ପାରିବିନି, ଆଉ ତ କାହା ଘରକୁ ଯିବାର ନାହିଁ, ଯାଇନି, ଠିକ ଅଛି ମୋର ମାମୁଁ ଘରକୁ ଥରେ ଯିବା ଦରକାର, ମୁଁ ଭାବିଲି ଗଲା ଦେଖିବା ସେଇଆ ଥିବ, ମୁଁ ଯାଇ ପ୍ରଥମେ ପହଞ୍ଚିଗଲି ମୋ ମନ ସୁଖ ହେଲା, ମୁଁ ଆସିଥିଲି ପ୍ରକୃତି ଦେଖିବା ନେଇକି, ପିଠା ବାଟି କିଛି ନା, ସେ ଯୋଉ କିଛି ଆଉ ନାହିଁ, ଆଉ 10 ବର୍ଷରେ ମୁଁ ବସିଲି, ମୁଁ ତାର ଯୋଉ ସେଠି କିଛି ଖାଇବି, ସେଠି ବହୁତ ପୁରୁଣା ଠାକୁର ଅଛନ୍ତି, ମୁଁ କହିଲି ମୁଁ କିଛି ଖାଇବିନି, ସେଠି ନନାଙ୍କୁ ସେଠି ଫଳ ଭୋଗ ଲଗେଇଦେବି, ମୁଁ ପାଇବି, ମୁଁ ପଳେଇଯିବି, ପୁଣି ଜଣେ ବାଇକ୍ରେ ଯାଇଥିଲି ପଳେଇଲି, ଜଷ୍ଟ ସନ୍ନ୍ୟାସ ନେବା ପୂର୍ବରୁ ପ୍ରକୃତି ବି ନାହିଁ, ଆଉ ତାଙ୍କ କଥା ଭାଷା ମୁଁ ସବୁ ଦେଖିଲି, ମାନେ ଏ ଲୋକ ଏଇ ସବୁ 10 ବର୍ଷ ସବୁ 25 ବର୍ଷ ଭିତରେ ସବୁ ବଦଳିଗଲାଣି, ଆଉ ବାବାଜୀ ବୋକା କ'ଣ ଭାବୁଛି, ସେ 15 ବର୍ଷ ପରେ ସେ ଭାବୁଛି ମୁଁ ଆଶ୍ରମ ଛାଡ଼ିବି, ତୁମେ ଆଶ୍ରମ ଛାଡ଼ି ଗଲାବେଳକୁ ତୁମ ବୁଦ୍ଧି ଯେତିକି ଅଛି ସେ ସଂସାର ସେତିକି ନାହିଁ, ସେ 15 ବର୍ଷ ଆଗକୁ ପଳେଇ ଯାଇଛି, ତୁମେ ଯେତେବେଳେ ଯିବ ଆଉ ପଛକୁ 15 ବର୍ଷ ରହିବ, ଆଉ ପାରିବନି, ସେଥିପାଇଁ ତେକ୍ତ ଆଶ୍ରମକୁ ତୁମେ ଆସିଛ ମାନେ ପୁରା 24 ଘଣ୍ଟା ତୁମର ଫୁଲ୍ ଏନ୍ଗେଜମେଣ୍ଟ, ଆଉ ସବୁବେଳେ ଭଗବାନଙ୍କର ସେବା, ଭଗବାନଙ୍କ ପ୍ରାର୍ଥନା, ପୁରା ତୁମର ଏନ୍ଗେଜମେଣ୍ଟ ରଖିବାକୁ ପଡ଼ିବ, ଆଉ ବିଷୟକୁ ଛାଡ଼, ଏ ମୋବାଇଲ ଫୋବାଇଲ ଛାଡ଼, ତୁମେ ଦୋଷ କେବେ ନାରୀର ନାହିଁ, ଦୋଷ ହେଉଛି ତୁମର, କାହାର ଦୋଷ ନାହିଁ, ତୁମେ କେଉଁ ସଂକଳ୍ପରେ ଆସ, ତୁମେ କେଉଁ ଉଦ୍ଦେଶ୍ୟରେ ଆସ, ତୁମେ ଚିନ୍ତା କର, ଆମର କ'ଣ ଆବଶ୍ୟକ ଅଛି, କୌଣସି ଜଣେ ତ୍ୟାଗିଆ ଲୋକର ତାର କ'ଣ ଆବଶ୍ୟକ ଅଛି ନାରୀମାନଙ୍କ ସହିତ, ତାଙ୍କର ଦୋଷ ନାହିଁ, ସେମାନେ ଆସିଛନ୍ତି ତାଙ୍କ ବିବାହ ହେବେ, ତାଙ୍କ ସ୍ୱାମୀ ଖୋଜିବେ, ତୁମର ଆବଶ୍ୟକ କ'ଣ ଅଛି, ଗୋଟିଏ ଖାଲି ପଚାରିଦେଲା ଅସୁବିଧା ଦେଖୁନା, ଇଏ କହ କି ଜାତି ଚକ୍ରବାଦ ଲେଖୁଛନ୍ତି, ସେତିକିରେ ପଡ଼ିଲେ ଆଜି ଅସୁବିଧା, ପୂର୍ବା ପଚାରିଦେଲେ ନା ଜଜାତି ପଚାରିଦେଲା ଦେବଜାନ କି କ'ଣ ସେ ଶ୍ଳୋକ ଉଜ୍ଜହାର, ଆଉ ସବୁ ଆଉ ତ 2 ବର୍ଷ ହେଲା କଥା ହେଉନି ମାନେ ସବୁ ଶ୍ଳୋକ ଚାଲିଗଲା, ସେଟା ସବୁବେଳେ ରିପିଟ୍ ହଉଥିଲା ମନେ ରହୁଥିଲା, ସୁବାସମ ନିଜ ନିଜର ପବିତ୍ର ବାସ ରାଜକୀୟ ବସ୍ତ୍ରକୁ ପକେଇଲେ କୂପ ଭିତରେ, ବସ୍ତ୍ରକୁ ଧରିକି ଉଠେଇକି ଆଣିଲେ, ଉଠେଇକି ଆଣିଲା ପରେ ସେଠି ଆଉ ଭାଗବତରେ ଲେଖା ହେଇନି ଯେ କ'ଣ ପଚାରିଲେ ବୋଲି, ଚକ୍ରବା ସେ ତ ଭଗବାନଙ୍କ ଲୋକ ସେ ଲେଖି ଦେଉଛନ୍ତି, କିଙ୍ଗ ଜାତି ଇ ଖାଲି ଏତିକି ପଚାରିଦେଲେ, କିଏ ଜାତି କିଙ୍ଗ ଜାତି, ସେ କହିଦେଲେ ମୁଁ ବ୍ରାହ୍ମଣୀ, ଆଉ ଇଏ ସେ ଦେଲେ ପଚାରିଦେଲେ କି ଜାତି ବୋଲି, ଇଏ ପଚାରିନଥିବି ଆପଣ କି ଜାତି ବୋଲି, ତୁମେ ଯେତେବେଳେ ଗୋଟେ ପଚାରେ ତୁମର କି ଜାତି, ତୁମର କ'ଣ ଦରକାର, ପାଟି ଖୁଚି ଖୁଚି ମାରୁଥିଲା, ତୋର କ'ଣ ଦରକାର ବାପା, ମୁଁ କୌଣସି ଭଗବାନ ଯୋଉ ସୃଷ୍ଟି କରିଛନ୍ତି ସୃଷ୍ଟିର କେତେଟା ନିୟମ ଦେଇଛନ୍ତି, ବୁଝିପାରୁଛ କି, ନିୟମ ଦେଇଛନ୍ତି, ଦୋଷ ସବୁବେଳେ ଆମେ ଏଠି କାହାର ସମାଲୋଚନା କରୁନେ, କିନ୍ତୁ ଦୋଷଟା ଦେଖ କାହାର ଦୋଷଟା, ଇଏ ସାହାଯ୍ୟ କଲେ ଉଦ୍ଦେଶ୍ୟ ବି କରିନଥିଲା ଯେ ମୁଁ ବିବାହ ହେବି, କିନ୍ତୁ ଖାଲି ପଚାରିଦେଲେ ପଡ଼ିଗଲେ ବିପଦ, କିଏ ଜଗତ ମହାରାଜ କିଂ ଜାତି, ସେ କହିଲେ ମୁଁ ବ୍ରାହ୍ମଣୀ, ଇଏ କିଏ ଦେବଜାନ ପଚାରିଥିବେ ତୁମର କିଂ ଜାତି, ସିଏ ଯେତେବେଳେ ପଚାରିଦେବି ପଚାରିଥିବେ ଇଏ କ'ଣ କହିବେ ମୁଁ କ୍ଷତ୍ରିୟ, ଦେବଜାନ ସେ ସାଙ୍ଗେ ସାଙ୍ଗେ ଧରିଦେଲେ ମୁଁ ତ ଅଭିଶାପ ପାଇଛି, କଚସ୍ୟ ବାରହସ୍ପତସ୍ୟ ସାପମ ଜମମ ପୁରା, ଭଗବାନଙ୍କର ଗୋଟେ ବ୍ୟବସ୍ଥା ଥିଲା ନା, ଜଣେ ମହାନ ବଂଶ ସେ ସାଧାରଣ ପୁରୁଷ ନାରୀ ନୁହେଁ, ଆମ ପାଇଁ ସବୁ ଶିକ୍ଷା ସେମାନେ ସବୁ ଭଗବାନଙ୍କ ଲୋକ, ଏତେ ବଡ଼ ବୈରାଗ୍ୟ ଜିନିଷ ସବୁ, କେତେ ବଡ଼ ସୁନ୍ଦର ସୁନ୍ଦର ଟିଚିଂ ଭାଗବତରେ ତାଙ୍କ ପ୍ରସଙ୍ଗ ଅଛି ନା, ଆମ ପାଇଁ ସବୁ ଶିକ୍ଷା, ତୁମର କ'ଣ ଦରକାର ଥିଲା, ଯଦି ଉଦ୍ଧାର କଲେ ବି ପଳେଇ ଆସିବାର ଥିଲା ସାଙ୍ଗେ ସାଙ୍ଗେ, ପଚାରିଦେଲେ କି ଜାତି, ତୁ ଯେତେବେଳେ ଜାତି ପଚାରିଲେ ସେ ପଚାରିଲେ ତୁମର କି ଜାତି, ଇଏ କହିଲେ ଆମର କ୍ଷତ୍ରିୟ, ସେଠୁ ଦେବଜାନୀ ଜାଣିଦେଲା, ଆରେ କଚଙ୍କର କଥା ମନେ ପଡ଼ିଗଲା, କଚ ତ ବୃହସ୍ପତିଙ୍କର ପୁତ୍ର, କଚ ମୋତେ ଅଭିଶାପ ଦେଇଛନ୍ତି ମୁଁ କେବେ ବ୍ରାହ୍ମଣଙ୍କୁ ବିବାହ ପାରିବିନି, ଇଏ ତ କ୍ଷତ୍ରିୟ, ଏବେ ତ ଉଦ୍ଧାର କଲେ, ଏଟା ଭଗବାନଙ୍କର ବ୍ୟବସ୍ଥା, ଆଉ କ'ଣ ବିବାହ ବି ଆଉ ଧରିଲା ହାତ, ଆଉ ଦୋଷଟା କାହାର, ପୂର୍ବା ଦେଖ ପୂର୍ବାଙ୍କ ସହିତ ଦେଖ, ଜୀବନରେ ଯେତେବେଳେ ତୁମେ ଦେଖିବ ଦୋଷ ଅନ୍ୟର ନାହିଁ, ଦୋଷ ବିଷୟରେ କେବେ ଦୋଷ ନାହିଁ, କାହାର ବି ଦୋଷ ନାହିଁ, ଧନର ବି ଦୋଷ ନାହିଁ, ଆମେ ଧନ ପଛରେ ଗୋଡ଼ଉଛେ ନା, ତୁମେ ଧନ ପଛରେ ବାବୁଲେଉ, କିଏ ତୁମ ଧନ ପଛରେ ଗୋଡ଼ଉଛି, ତୁମେ ଗୋଡ଼ଉଛ ନା, ଆଉ ତୁମେ ଗୋଡ଼ୁଛ, ଅର୍ଥସ୍ୟ ପୁରୁଷ ଦାସ, ଅର୍ଥସ୍ୟ ନ କଶ୍ଚନ, ଅର୍ଥ କାହାର ଦାସ ନୁହେଁ, ସମସ୍ତେ ଅର୍ଥର ଦାସ, ସମସ୍ତେ ଟଙ୍କାର ଗୋଲାମ କୁହନ୍ତିନି, ସବୁ ଟଙ୍କାର ଗୋଲାମ, କିନ୍ତୁ ଅର୍ଥ କାହାର ଗୋଲାମ ନୁହେଁ, ଅର୍ଥ ସମସ୍ତେ ଗୋଲାମ ବନେଇ ଦିଏ। ଏ କଥାର ପଡ଼ିଛି, ଆସକ୍ତି ହଉଛି ବଡ଼ ଜିନିଷ। ଆସକ୍ତିରେ କାହିଁକି ଆସେ? ଦୁର୍ବଳତା ଯୋଗୁଁ। ଦୁର୍ବଳତା ଆସିଲେ, ଦୁର୍ବଳତା ଆସିଲେ ତୁମର ଆସକ୍ତି ଆସିଲା, ୱିକନେସ୍ଟା ଯୋଉଟା ଆସକ୍ତି ଦେଲା, ସେ ତୁମ ୱିକ୍ ହେଇଯାଉଛି। ଦେଖିଦେଲା ଅର୍ଜୁନ ଏମାନେ ମୋର ଗୁରୁ, ଆସକ୍ତି ଆସିଗଲା, ଆସକ୍ତି ଆସିଲେ ଦୁର୍ବଳ ହେଇଗଲେ, ଦୁର୍ବଳତା ହେଲେ ତୁମ ସ୍ୱଧର୍ମ ଚାଲିଲା। ଏଇଟା ହେଲା ପ୍ରିନ୍ସିପୁଲ, ଏଇଟା ସମିତିଙ୍କ ପାଖରେ ଲାଗିବ, ବ୍ରହ୍ମଚାରୀ ପାଖରେ ଲାଗିବ, ଗୃହସ୍ଥ ପାଖରେ ଲାଗିବ, ମାନବସ୍ଥ ଲାଗିବ, ସନ୍ନ୍ୟାସ ପାଖରେ ଶୋଇଲା କାମ। ଆଉ କ'ଣ, ଗୋଟେ ଛୋଟ କଥାରେ ଛିଡ଼ିଗଲା, ଆଉ ଏତେ କଥା ନାହିଁ, ଆଉ ଡିସ୍କସନ୍ କିଛି କରିବା ଆବଶ୍ୟକ ନାହିଁ। ଯେତେ ତୁମ ପ୍ରକାର ଟ୍ରେନିଂ ଦେବ, ସେ ସବୁ ଟ୍ରେନିଂର ସାର ଏତିକି ତିନିଟା ଜିନିଷ, ଏ ତିନିଟା ପ୍ରିନ୍ସିପୁଲ ତୁମେ ଧର। ତୁମର ଆଟାଚମେଣ୍ଟ ଯେତେବେଳେ ବଢ଼ିଯାଉଛି, ତୁମର ଆସକ୍ତି ଯେତେବେଳେ ବଢ଼ିଗଲା, କ'ଣ ଆସିବ? ତୁ ଦୁର୍ବଳ ହେଇଯିବ, ଦୁର୍ବଳ ହେଇଗଲା, ଦୁର୍ବଳ ହେଇଗଲେ ତୁମେ ସଧର୍ମ କରିପାରିବନି। ଆଉ କ'ଣ ଶହେଲା, ଏଇଟା ଗୃହସ୍ଥ ବିଷୟ ଆସକ୍ତି ହେଇଗଲେ ତା ସହିତ ଦୁର୍ବଳ ହେଇଯିବ, ସେ ବି ଆଉ ଭୋଜନ କରିପାରିବନି। ବ୍ରହ୍ମଚାରୀ ବି ଆସକ୍ତି ହେଇଗଲେ ଦୁର୍ବଳ ହେଇଯିବ, ସମସ୍ତେ ମାନବ ସମସ୍ତଙ୍କ ପାଇଁ ଲାଗିବ। ଆସକ୍ତି ଭିତରେ ଅର୍ଥ ଆଉ କାମ, ଆଉ ସେ ଅର୍ଥ କାମଟାକୁ ସେ ବିସ୍ତାର କଲେ କି, ବ୍ୟାଖ୍ୟା କଲେ କି ଚାଣକ୍ୟ ପଣ୍ଡିତ, ତିନିଟାରେ ସନ୍ତୋଷ ରୁହ ସବୁବେଳେ, ତିନିଟାରେ ସନ୍ତୋଷ ରହିବ। କ'ଣ ଭାବିଲେ ବୁଝିଲ ତ? ତିନିଟାରେ ସନ୍ତୋଷ ରହିବ। ଆଜ୍ଞା ଖାଲି କହିଲେ କ'ଣ ହବ? ଖାଲି ସେ ଯୋଉ ବୁଢା ଭାଗବତ ଶୁଣିଲା ଭଳିଆ ପୁରାଣ, ଆଜ୍ଞା କ'ଣ କରିବାକୁ ପଡ଼ିବ ନା? ଆଜ୍ଞା ଜପ କରିବ, ଭଜନ କରିବ, ବେଳ ପାଚିଲା ଫଳ ହେଲଣି, କେତେବେଳେ କୁଆ ଥଣ୍ଟ ମାରିବ, ଉଡ଼ିଗଲେ ଗଳି ପଡ଼ିବ, ଦେଖୁନ କେତେ କୋଭିଡ଼ରେ ଚାଲିଯାଉଛନ୍ତି, ଆଉ ପୁଣି କ'ଣ ଭଜନ କେବେ କରିବ? କ'ଣ ସେଟା, ସନ୍ତୋଷ ତ୍ରିଶୁ କର୍ତ୍ତବ୍ୟମ ସୋଦାରା ଭୋଜନେଇ ଧନେଇ, ନିଜ ସ୍ତ୍ରୀ ଆଉ ଧନ ଆଉ ଭୋଜନ, ଭଗବାନଙ୍କ ଲୋକ ସବୁ ଲେଖିଦେଇଛନ୍ତି ନା, ଆଉ ତୁମେ ତାକୁ ହିଁ ଧରିପାରିବନି। ତୁମେ କ'ଣ ଖାଇବ ସେଟା ତୁମେ ଚିନ୍ତା କରିବ ନା? ଆଉ ତୁମେ କ'ଣ ଛୋଟ ପିଲା ହେଇଛ? ତୁମକୁ କ'ଣ ସହିତରେ କିଏ କହିବ? ସେଗୁଡ଼ା ସବୁ ସମୟ ନାହିଁ, ତୁମେ ଚିନ୍ତା କରିବ। ଜଣକୁ ଗୋଟେ ଚୁମ୍ବକ, ଯେଉଁମାନେ ବିଜ୍ଞ ଲୋକ ତାଙ୍କୁ ସଙ୍କେତ ଦିଆଯାଏ, ବୁଝେଇ ସୁଝେଇ କ'ଣ ଏତେ କଥା କଥାଗୁଡ଼ା କଥା କହିବା, ଆଉ ସବୁ ସେସବୁ ସମୟ ନାହିଁ। ଖାଲି ଗୁରୁ ପରମ୍ପରାରେ ଗୋଟେ ଆମେ ଋଣୀ ବୋଲି ଏତେ ସମୟ ଆମକୁ ଦେବାକୁ ପଡ଼ୁଛି, ଏତେ ବ୍ୟାଖ୍ୟା ଏତେ କଥା, ଚୁମ୍ବକର ସବୁ କଥାବାର୍ତ୍ତା କରିବ ନା, ଆଉ ଏତେ କ'ଣ ଆବଶ୍ୟକ ଅଛି? ଗୋଟେ ଲୋକ କ'ଣ ବିଷ ଛଡ଼ାଇବା ପାଇଁ ଖାଲି ତୁମେ ଜୀବନ ସାରା ସମୟ ଦେବ? ସେ ତା ନା କୃଷ୍ଣ କ'ଣ ଚିନ୍ତା କରିବ? ସେ କେତେବେଳେ କୃଷ୍ଣଙ୍କୁ ପ୍ରାର୍ଥନା କରିବ, କେତେବେଳେ ରାଧାରଣୀଙ୍କୁ ପ୍ରାର୍ଥନା କରିବ, କେତେବେଳେ ସେ ତାଙ୍କୁ ଚିନ୍ତା କରିବ, ତାଙ୍କ ଲୀଳା କଥା ଚିନ୍ତା କରିକି ଏ ସ୍ୱର ଛାଡ଼ିବ? ତା ଖାଲି ବିଷ ତୁ ଖା, ଶୁଅ, ଚାଲେ, କଥା କହ, ଏଇଠି ଜିନିଷ ରଖ, ଏଇଠି ଚପଲ ରଖ, ଏଇଠି ଖାଅ, ଏ ଶିଖେଇବ? ଏଇଟା ତୁମ ଜୀବନ ଦେବ 50 ବର୍ଷ ନା କ'ଣ? ଖାଲି ଆ ପରମ୍ପରାର ଗୁରୁ ଆଚାର୍ଯ୍ୟଙ୍କର ଋଣୀ ବୋଲି ଏଗୁଡ଼ା କରିବାକୁ ପଡ଼ୁଛି, ସଙ୍କେତ ତୁମକୁ ଦେବାକୁ ପଡ଼ିବ, ସେଥିରେ ତୁ ବୁଝିଦେବ ନା? ଆଉ ଭୋଜନଟା, ଭୋଜନଟା ଯେ ବାଡ଼େଇ ଖାଇବ, ବାଡ଼େଇ କୁହନ୍ତିନି, ବାଡ଼େଇ ଖାଇ ପକେଇବ, ଖା ବାପା, ଗରିବ କ'ଣ ଖାଇବନି ତ ଭାବିଲେ? କ'ଣ ଖାଏ ଗରିବ? ପଖାଳ ଖାଏ ଗରିବ, ଗରିବ ଖାନା ଖାଇବ, ମଲା ବେଳକୁ ରାଜଖାନା ଖାଏ, ଧନୀ କ'ଣ ଖାଇବ? ଧନୀ ବାଡ଼େଇ ଖାଇବ, ମଲା ବେଳକୁ ଭିକାରୀ ଖାନା ଖାଇବ? ମୋର ମୁଁ ତ ବସି ବସି ଖାଲି କହିଦେବି, ଆଉ କ'ଣ ବୁଝିପାରୁଛ ନା କ'ଣ ଏହା ଅର୍ଥ? ତୁମେ କିଛି ବୁଝିପାରିବ? ମୁଁ ଗାଁରେ ଦେଖି ସବୁ ଏଇ ଯେଉଁ ଗରିବ ଲୋକ ଗୁଡ଼ାକ, ସେମାନେ ମରିବା ପାଇଁ ଯିବେ, ସେ ପଡ଼ିଥିବେ, ତା ଝିଅ ବୋଉ ସବୁ ଆସନ୍ତି, ଝିଅ ତାର କ'ଣ ସବୁ ସମସ୍ତେ ଆସିବେ, ବନ୍ଧୁବାନ୍ଧବ ପଚାରିବେ, ବାପା କ'ଣ ଖାଇବ? ସେ କହିବ, ସେ ସେଇ ମାଛଟା ଆଣିଲୁ, ଦେଖ ସେ ମଲା, ଜାଣିଛ କି ନାହିଁ? ମୁଁ ନିଜେ ଶୁଣିଛି, ମୁଁ ଘରେ ବେଶୀ ଦିନ ରହିନି, ଆମେ ହଷ୍ଟେଲରେ ରହିଛୁ, କିନ୍ତୁ ଯେତେବେଳେ ଆସେ ଯିଏ ଯୋଉଠି ଯାଏ ଆମ ମୁଣ୍ଡରେ ସବୁ ଅଛି, ହେ ମୋତେ ଟିକେ ସେ ମାଛ ଆଣିଦେନି, ସିଏ ଜଣେ କହିବେ ଯାଇ ସାଇକେଲ ମାରିକି ହାଟରୁ ମାଛ ଧରିବେ, କାରଣ ବାପା ମରିଯିବେ କହିଲେଣି, ସେ ମଲା ବେଳକୁ ମାଛ ଖାଇବ, କାହିଁକି ଜୀବନ ସାରା କ'ଣ ଖାଇଛି? ପଖାଳ ଭାତ, ଗରିବ ଖାନା ଖାଇଛି, ମଲା ବେଳକୁ ରାଜଖାନା ଖାଇ, ତାର ମାନେ କର୍ମୀ ହିସାବରେ ରାଜଖାନା ଖାଇକି ମରିବ? ଆଜି ଯିଏ ବେଳରୁ ଖାଇଛି ସେଗୁଡ଼ାକ ଆମିଷ ଖାଇଛି, ମଲା ବେଳକୁ କୁଆଡ଼େ ଯିବ, କ'ଣ ଖାଇବ? ପାଣି ବି ଛୁଞ୍ଚିରେ ବସା ହବ, ଆଉ ତ କିଛି ନ, ତୁମ ଭୋଜନ ଠିକ ନାହିଁ, ଆଉ ତୁମ ଶରୀର ତ ଖରାପ କରିଦେଇଛ, ଆଉ ତୁମେ କିଛି ହଜମ ହବ କି? ଶରୀରଟାକୁ ତୁମେ ନଷ୍ଟ କରୁଛ, ନିର୍ଯାତନା କରୁ, ତୁମେ ପଶୁ ଗୁଡ଼ାକ, ଆଉ ତୁମ ଶରୀରଟାକୁ, ଶରୀର ବିଷୟରେ ତ କ'ଣ କୁହା ହବ? ତୁମର ଜ୍ଞାନ ଆସୁନି, ତୁମେ କି ଭୋଜନ କରିବ? ଭୋଜନ କରିପାରିବନି, ତୁମେ ଯୋଗ୍ୟ ହେଇପାରିବନି, କିଛି କରିପାରିବନି। ଗୋଟେ ମଣିଷ ତା ଶରୀରଟାକୁ ଚିନ୍ତା କରିବ, ମୋ ଶରୀରଟା ଖରାପ ହେଇଯାଉଛି ରେ, ଜୁହ ଲାଳ ସେଟା ତୁମେ ଯଦି କମ୍ପ୍ୟୁଟର ଲୋକ ନ କରିପାରିବ, ମହାପ୍ରଭୁ ତ ଡାଇରେକ୍ଟ କାଟିକି ଥୋଇଦେଲା, ଆଉ ସେ ବାବାଜୀ କ'ଣ ହବ? ସେ ହେଇପାରିବନି, ସେ ଶିଶୁନୋଦର ପରାୟଣ, ମହାପ୍ରଭୁ କହିଲେ କୃଷ୍ଣ ପାଇବନି ବୋଲି, ଆଉ କ'ଣ କହିବ? তুমি কই মহাপুরুষ সিধা মনা করে দেবে জুহার লাল সে যে ইতি উতি ধায় শিষ্ণোদর পরায়ণ কৃষ্ণ নাই পায়, কৃষ্ণ পাইবনি সে ভোজন যা মিলা বস চাল স্বরটা তুমি নষ্ট হয়ে যাব আগে আও তুমি তো ভোজন কোণ করি ভোজন সহ ভোজন বহু সম্পর্ক রয়েছে আর তুমি বাড়ি খাই বাড়ি খাই বাবা খা খাই তো দেব তো একাথরে তো স্বরটি যাব ভোজন বি যাব ঘর পড়বে কার পায়া হয়ে যাব সেমতি না তুমি স্বরটা গোটে নির্যাতনা তুমি দৌছ স্বরটা তুমি জগিব স্বরটা মোর কোণ কারণ স্বর দ্বারা ভোজন করি না নাই স্বর নিয়মটা স্বর না ভগবান কাই কে যুক্ত আহার বিহারাস মতো কুয়া পড়া মতো পাঠ যুক্ত আহার কোণ আমিষ কে কে যুক্ত আহার কিন্তু শুভ তো যোগ করছু যুক্ত আহার যে গীতার পড়ু শ্লোক যুক্ত আহার কোণ ভগবান কে আমিষ খাই না কি প্রসাদ খাই না কে না নাই কুচি ভগবান অর্জুন কুমান অর্জুন আমিষ খাওতলে কি প্রসাদ খাওতলে তাকে কুচ যুক্ত আহার আর তুমি কেন প্রসাদ এটা ভোগ বুদ্ধি সব আর স্বরটা নষ্ট করছো ভগবান পয়সাটা খরচ হচ্ছে তুমি কোণ ভোজন করি কিছু করিপারি ভোজন কিছু ওজন হবনি এটা বেকার মতো বুঝলে বুঝবি তুমি কিছু করিপারি তোমার সংযমতা আসিনি আর ভোজন সংযমতা আসুন তোমার দেহটা নষ্ট হয়ে যাবে আগে শরীরটা বহু জগিয়া পড়ে না আর এটা তুমি কি কি এগুলা সব ইয়ে করবে তোমার ছুয়াটি বেড়ে ছুয়াটি বেড়ে সে শুনেছি সে পাঠ এই যে কোণ দানা আমার নাউ তুম্বা ধরিকি বুলুথিলা আম টিকা গোবিন্দ চন্দ্র টিকা গোবিন্দ চন্দ্র ডেলি খাইসারি খাইসারি থালিটা কু তার যে সে যে নাউ তুম্বাটা ঘষি দাও কাই একাথর খাইয়া কমাইলে হব কি একাথর হব না তো ডেলি খাইব ডেলি ঘষিব আর তোমার টিফিন ঘষাও যা বলে হ্যাঁ আমার যে টিফিন যে টিফিন আছে আর বড়ুচি বরং কমুনি এ টিফিন ছোট হয়ে গেল ধরুনি আউটে আন বড় এ ঘষা হচ্ছে আখি ভোজন এ ভোজনটা মু কৌনি তুমি আমি গোটে শুষ্ক বৈরাগী হবা শুষ্ক বৈরাগী মহাপ্রভু মানা করছেন না মহাপ্রভু উৎসব করুলে প্রসাদ পাওলে উৎসব আছে প্রসাদ আছে কিন্তু তোমার শরীর প্রত্যেক ব্যক্তির শরীর হচ্ছে গোটে অভিন্ন ভিন্ন পুরুষ আসক্তির এইপাই কৌছি আসক্তির এমনি গোটে তৈরি হয়নি খালি ভোজন সহ আসক্তি নারীর অছি ভোজন সহ অর্থর সম্পর্ক সবগুলা কনেকটিভ হয়ে রয়েছে তুমি বসিকি আনালাইজ করু না তুমি সময় না মানে তুমি প্রকৃতির রুহ ভগবান চিন্তা কর অলগা কথা কে অলগা কথা তুমি চিন্তা করছো বলে মুন্ডের তোমার পশুনি সে জিনিসটা তুমি যদি সে গীতার শ্লোক চিন্তা করে চিন্তন করে দেখবে আরে এবার সব লিঙ্ক রয়েছে তুমি কোণসি উপবাস যদি কোণ দানা জন্মাষ্টমী উপবাস অছি বুঝলি না বলে জন্মাষ্টমী উপবাস পানি পি নথিব সে পানি পি নথিব সে কো সুন্দরী নারী মু তো খোলি কৌছি কো ফিল্ম হিরোইন আসু তুমি আগু অনেব তাকে তোমার তো দেহ নাই তুমি তো খালি কেমিতি কেমিতি বারোটা বাজে পানি দেখুন না ভোজন সহ কেমিতি মন সবু সম্পর্ক রয়েছে না আর তুমি খালি কাটি দেখি সম্পর্কটা গোটা করে দেবে মো বাবাজি হয়ে যাবি কেমন বাজি হয়ে যাবো কেমন ভোজন করেদেব আমি কমাইবানি আর ভর ভগবান যুক্ত করেছেন প্রসাদ বি পাও কারণ ভগবান সব শাক সবজি সব তৈরি করেছেন সবগুলি শৃঙ্খলা রক্ষা দরকার আর মুখ্য জিনিস স্বর নষ্ট নয় ভাই ভোজন ন হব না যা গলা স্বরটাও নষ্ট করি এটা আসক্তি এটা আসক্তি তিনটা আসক্তি কহিলেন কন কন সোদারা নিজ স্ত্রী স্ত্রী প্রতি আসক্তি ধন প্রতি আসক্তি ভোজন প্রতি আসক্তি এর মধ্যে গোটিয়ে যদি তোমার রহলা হরিভক্তি করে পারি ইয়া ভিতরে গোটি যদি তুমি ব্রহ্মচারী হয়ে পারিবে মনে রখ তুমি ভগবান ভোজন করে সাধু হয়েপারিবে সফলতা পাইপারিবে ভোজন ধন আউ নারী ইয়া ভিতরে কাহা প্রতি গোটে আসক্তি তোমার রহলা পারিবে আর এই তিনটা কবলরু কেবল বঞ্চাইবে ভগবান এ ছোট জিনিস জিহার লালসটা আপনার তুমি জাণলে কোণ হব জাণলে বি চলে দেব হজম হোনথো জাণে তোর কোণটা হজম হতো শহে থর কহিলে তুমি মুন্ডর কিছু বসি তেমন আজকাল কেবল ভগবান হি ভরসা কেবল মহাপ্রভু হি ভরসা এই প্রভুপাদ হি ভরসা সে জাঁচান সব জীব মানুষের ব্যবস্থা সে কেবল ভরসা তাকে ডাক আাম কর আছে বাট না তোমার যদি জ্ঞান গোটে মানুষ গোটে জ্ঞান দিয়ে না তার পাত্রতা নাই সে জ্ঞানটা কোণ ধরবে কি তাকে ধরি তাকে কেরলাস ভোলা গোটে লাগবে কেরলাস ভোলাটা সে নিজকে পড়ে হি করিপারুনি কহিলা বেড়ে করিপারুনি কোণ বুঝিপারছ কি না তাকে গুরু কে কি তাকে গুরু কে কি লাম তুম্বাটা ঘষি বলে ধ্রুমার যে কে কি নারদ মুনি তুই পবন খাবি বলে তা কে তুই মিত হারি হব কম ভোজন করবি সে তার নিজকে কলা ସେ କେବଳ ଆଜି କହିଲେ ବି ଶୁଣୁନାହାନ୍ତି, ଏଇଟା ଖାଅନି, ଏତିକି କରିବା ଦରକାର, ତୁମେ କ'ଣଟା କରିବ, ମୁରଗୀ ପାତ୍ରତା ଯେ ତୁମେ ଜ୍ଞାନ ଲାଭ କରିବ, କିଛି କରିପାରିବ, ତୁମର ଆସକ୍ତିଟା ପ୍ରବଳ ରହିଛି, ଆଉ ଆସକ୍ତିଟା ତୁମେ ରହିଲା ମାନେ ତୁମର ୱିକ୍ନେସ୍ ରହିଲା, ୱିକ୍ନେସ୍ ରହିଲା ମାନେ ତୁମେ ଧର୍ମ ପାଳନ କରିପାରିବନି, ଆଉ ସହିଲା କଟିଗଲା ଆଉ କ'ଣ, ବ୍ରହ୍ମଚାରୀ ବି ଗ୍ରସ୍ତ ବି କିଏ ବି ସବୁ କଟିଯିବ ଆଉ। ଏ ତିନିଟା ଭିତରେ ଗୋଟିଏ ଆଶା କଲେ ତୁମେ ଅଟକି ଗଲ, ପୁଣି ଅଟକିବନି, ପୁଂସ ଏୟମ ସଂସ୍କୃତି ହେତୁ ଆଉ ଗୋଟେ ସ୍ୱର ମିଳିବ। ଭୋଜନ ଆସକ୍ତି ରହିଲେ ବି ସ୍ୱର, ଧନ ଆସକ୍ତି ରହିଲେ ବି ସ୍ୱର, ନାରୀ ଆସକ୍ତି ରହିଲେ ବି ସ୍ୱର, ସହିଲା ଆଉ। ଆଉ ଅର୍ଜୁନ ଭଗବାନ ଦୁର୍ବଳତାଟା ନା, ଦୁର୍ବଳତା ତାଙ୍କର ଚାଲି ଆସିଛି ଆଉ, ପ୍ରଭୁ ଧରିଦେଲେ ଆଉ, ଏଇଟା ଦୁର୍ବଳତା ଅଛି ଆଉ। କିନ୍ତୁ ଯେହେତୁ ଜ୍ଞାନୀ ଜ୍ଞାନୀ ଥିଲେ, ଜ୍ଞାନୀର ଦୁର୍ବଳତା ଥିଲେ ବି କ'ଣ ହବ, ତାର ପାତ୍ରତା ଅଛି ଆଉ, ସେ ସନ୍ଧାନ କରିବ ମୋର ଏଇଟା କାହିଁକି ଏମିତି ଅସୁବିଧା ହେଉଛି, ଆଉ ସେ କେୟାରଲେସ୍ ହେଲେ ହଁ ମୁଁ କରିଦେବି ଏଇଟା ହେଇଯିବ, ଏମିତି ହବ ସେମିତି କରିବନି, ସେ ଜ୍ଞାନୀ ଲୋକଟା ନା, ମୁଁ ଏଇଟା କଲାବେଳକୁ ମୋର କାହିଁକି ଅସୁବିଧା ହେଲା, କାହିଁକି ଭୋଜନ ଏମିତି ହେଲା, ସେ ସବୁବେଳେ ସବୁବେଳେ ଚେଷ୍ଟା କରିବ ନା, ଗୋଟେ ସାଧନ ଛାଡ଼ିବ, ଗୋଟେ ସାଧନ ଧରିବ, ଗୋଟେ ସାଧନ ଛାଡ଼ିବ, ଏଇଟା କରିବ, ଖାଇବା କହିବି ନା, ଭୋଜନ କ'ଣ ନିଦ୍ରା କମେଇବି, ନହେଲେ ଭୋଜନ ବଢ଼େଇବି, ନହେଲେ ଏଇଟା ଇଏ କରିବି, ଏଇଟା ମୋତେ କରିବାକୁ ପଡ଼ିବ ଆଉ, ଆସି କ'ଣ ଗାଲୁ ମାରିବ, କହିଲେ ଶୁଣିବନି, ଜ୍ଞାନୀ ଲୋକ ସେମିତି ନୁହେଁ। ଅର୍ଜୁନ ଚିନ୍ତା କଲେ କାହିଁକି ଏଇଟା କ'ଣ, ଏପଟେ ଗଲେ ମୋର ସ୍ୱଧର୍ମ ନଷ୍ଟ ହେଉଛି, ଏପଟେ ଗଲେ ଭଗବାନ କୃଷ୍ଣଙ୍କର କଥାଟା ମାନିପାରିବିନି, ଏଣେ ଦେଖିଲାବେଳକୁ ଆସକ୍ତି ମୋର ଆସୁଛି, ମୁଁ କ'ଣ କରିବି, ଶରଣ ଗଲେ କାପନ୍ୟ ଦୋଷ ଅପହତ ସ୍ୱଭାବ ପୁଚ୍ଛାମି ତ୍ୱମ ଧର୍ମ ସମୂଢ଼ ଚେତା, ମୁଁ ଜାଣିପାରୁନି ସମୂଢ଼ ଚେତା ହେଇଗଲେ, କାର୍ପଣ୍ୟ ଦୋଷ କୃପଣତା ମୋର ଆସିଗଲା ଆଉ। ଏଠି ଗତକାଲି ଆମେ ସେଇଟା ପଢ଼ୁଥିଲେ, ତାର ଭାଷ୍ୟ ଯେଉଁ ରହିଛି ଗୌଡ଼ିଓ ଭାଷ୍ୟ, ଆମର ଭକ୍ତିମାନ ଠାକୁରଙ୍କର ଆଚାର୍ଯ୍ୟମାନଙ୍କର ଯେଉଁ ଭାଷ୍ୟ ସବୁ ରହିଛି, ଆତ୍ୟନ୍ତିକ ଦୁଃଖ ନିବୃତ୍ତି ବିଷୟରେ ଲୌକିକ ଉପାୟ ସମୂହ ଅକ୍ଷମ, ଗୋଟିଏ ଗୋଟିଏ ଶବ୍ଦ ତ ମୁଣ୍ଡ ଭିତରେ ପଶିବି ଯଦି ତୁମେ ବୁଝିପାରିବ, କ'ଣ ନା ଆତ୍ୟନ୍ତିକ ଦୁଃଖ ନିବୃତ୍ତି ବିଷୟରେ ଲୌକିକ ଉପାୟ ଗୁଡ଼ିକ ସବୁ ହେଉଛି ବୃଥା ଉଦ୍ୟମ, କ'ଣ କହିଲେ ଅକ୍ଷମ, ଲୌକିକ ଉପାୟ ଏଇଟା କରିଦେଲେ ଏଇଟା ହେଇଯିବ, ଏଇଟା କରିଦେଲେ ଏଇଟା ହେଇଯିବ, କିଛି କେଉଁଥିରେ ହବନି, କ'ଣ ଆତ୍ୟନ୍ତିକ ଦୁଃଖଟା ଆଉ, ଏଇଟା ସେ ଲେଖିଲେ ଆତ୍ୟନ୍ତିକ ଦୁଃଖ ନିବୃତ୍ତି ବିଷୟରେ ଲୌକିକ ଉପାୟ ସମୂହ ଅକ୍ଷମ, ଲୌକିକ ଉପାୟ ଯେତେ ରହିଛି ଏଇଟା କରିଦେଲେ ଆମ ଏମିତି କରିଦେଲେ କ'ଣ ବୁଝିଲେ ବାବୁ, ଯେଉଁ ଲଟେରି ବଜେଇଲା ଭଳିଆ ତୁମେ ବଜଉଛ, ଏମିତି କରିଦେଲେ ମୋର ଏମିତି ହେଇଯିବ, ସେମିତି କରିଦେଲେ ଯେତେ ପ୍ରକାର ଚଲେଇଛ ଯୋଜନା କିଛି ହବନି, କୌଣସି ଉପାୟରେ ତୁମେ ସେଟ୍ କରିପାରିବନି, ଜଗତର ଦୁଃଖ ଦୂର କରିବା ପାଇଁ କୌଣସି ଉପାୟ ନାହିଁ, ପଇସା ହେଇଗଲେ କିଛି ହବନି, ଗାଡ଼ି ହେଲେ କିଛି ହବନି, ଧନ ହେଲେ କିଛି ହବନି, କୌଣସି ଉପାୟରେ କିଛି ହେଇପାରିବନି, ଲୌକିକ ଉପାୟରେ କ'ଣ ସମାଧାନ ହେଇପାରିବ, କେତେ ବୁଦ୍ଧିଆ ଦେଖିବା, ନାଚ କେତେ ଦିନ ନାଚିବ ଦେଖିବ, ବୁଝିପାରିଲ କି ନାହିଁ, ନାଚୁଛ ତୁମେ, ସେ ଜଣେ ଓଡ଼ିଶୀ ନାଚୁଛି, ଓଡ଼ିଶୀ ନାଚୁ ନା ତା ଗୋଟା ମୋଡ଼ି ହେଇଗଲା, ତା ପେଣ୍ଡାଲ ଡ୍ରେସ୍ ଥିବ, ପେଣ୍ଡାଲ ଟ୍ୟୁନ୍ କିଛି ଆଉ ବାପା ନାହିଁ, ଗୋଡ଼ ତ ମୋଡ଼ି ହେଇଗଲା ଗଲା ଆଉ, ହଁ ବୁଝିପାରିଲ କି, ସେଇଭଳିଆ ତୁମେ ଯେତେ ବୁଦ୍ଧିଆ ହୁଅ ଭଗବାନ ଗୋଡ଼ ମୋଡ଼ିଦେବେ, ସଂସାରର କୌଣସି ଉପାୟ କାହାର ଦୁଃଖକୁ ଦୂର କରିପାରିବେନି, କାଟିଦେଲେ ସିଧା ଆଉ। ଅର୍ଜୁନ କେତେ ଚାଲାକ, କାହିଁକି କହୁଛନ୍ତି ଏଇଟା ଅର୍ଜୁନକୁ ଇଣ୍ଡିକେଟ୍ କରିକି, ଅର୍ଜୁନ କେତେ ବୁଦ୍ଧି କେତେ ଯୁକ୍ତି କହିଲେ କି ଦୁଃଖ ଦୂର କରିପାରିଲେ, ସେ ଭଗବାନଙ୍କ ଶରଣ ଯିବାକୁ ପଡ଼ିବ। ଆତ୍ୟନ୍ତିକ ଦୁଃଖ ନିବୃତ୍ତି ବିଷୟରେ ଲୌକିକ ଉପାୟ ସମୂହ ଅକ୍ଷମ, କିଛି କୌଣସି ଉପାୟ କାମ କରିବେନି, କୌଣସି ଉପାୟ କାମ କରିବେନି, ସଦ୍ଗୁରୁର ଚରଣାଶ୍ରୟ କରି ହରିଭଜନ କଲେ ଆତ୍ୟନ୍ତିକ ମଙ୍ଗଳ, ଗୋଟେ ଉପାୟ ତାର ଫର୍ମୁଲାଟା ସେ ଦେଲେ। ଅର୍ଜୁନ କହିଲେ ନା ମୁଁ ଶିଷ୍ୟ ତେହମ ସାଧିମାମ ତମ ପ୍ରପନ୍ନମ, ଶିଷ୍ୟ ହବାର ତିନିଟା ଲକ୍ଷଣ ରହିଲା, ପ୍ରଥମ କ'ଣ ରହିଲା, ତାଙ୍କର ଜାଣିବାର ଇଚ୍ଛା, ବିଶ୍ୱାସ ରହିଛି ନା, ଗୌରବତା ରହିଛି ଗୁରୁଙ୍କ ପ୍ରତି, ଆଉ ସାଧାରଣ ମୋତେ ଶୋଧନ କରନ୍ତୁ, ଆଉ ପ୍ରପନ୍ନ ମୁଁ ପୂର୍ଣ୍ଣ ଶରଣାଗତି, ମୁଁ ପୂର୍ଣ୍ଣ ଶରଣାଗତି, ମୋର ଆଉ କିଛି ଇଣ୍ଡିପେଣ୍ଡେଣ୍ଟ ନାହିଁ, ପୂର୍ଣ୍ଣ ଶରଣାଗତି ମୁଁ ହେଲି। ଆତ୍ୟନ୍ତିକ ଦୁଃଖ ନିବୃତ୍ତି କରିବାରେ ଲୌକିକ ଉପାୟ ସମୂହ ଅକ୍ଷମ, ସଦ୍ଗୁରୁ ଚରଣାଶ୍ରୟ କରି ହରିଭଜନ କଲେ ଜୀବର ମଙ୍ଗଳ ହୁଏ, ବାସ୍ ସଦ୍ଗୁରୁ ଚରଣାଶ୍ରୟ କରି ହରିଭଜନ କଲେ, ଆଉ ଲୌକିକ ଉପାୟ କି ଧରନି, କିଛି କାମ ଦେବନି, ତାହେଲେ କ'ଣ ସଦ୍ଗୁରୁ ଚରଣାଶ୍ରୟ ଭଜନ କ'ଣ ଖାଲି ଦୀକ୍ଷା ନେବା, ଦୀକ୍ଷା ନେଇଗଲେ ଆମର ସଦ୍ଗୁରୁ ଚରଣାଶ୍ରୟ ହେଇଗଲା ନା କ'ଣ, ତା ଫର୍ମୁଲା ଦେଖୁ, ଆମର ଗୋଡ଼ିଆ ଯେଉଁ ପରମ୍ପରାଟା, ଆମ ପରମ୍ପରାରେ ମହାପ୍ରଭୁଙ୍କ ପରମ୍ପରା, ମହାପ୍ରଭୁ ଗୁରୁ ସେବା ଗୁରୁଙ୍କର ଜିନିଷ ଧରିକି ଆସିଲେ, ଆମର ସବୁବେଳେ ଭକ୍ତ ଆଶ୍ରୟଟା, ଆମର ଭକ୍ତ ଆଶ୍ରୟ ପ୍ରବଳ, ଭଗବତ ଆଶ୍ରୟ ନାହିଁ, ଭକ୍ତ ଆଶ୍ରୟଟା ଭଗବତ ଆଶ୍ରୟ, ଆମେ ଭଗବାନଙ୍କ ଆଶ୍ରୟ ଯାଉନି ବୋଲି ମାନୁନୁ, ଆମେ ନାମ ଜପ କରୁଛେ, ସେବା କରୁଛେ, ଭକ୍ତ ମାଧ୍ୟମରେ ଭଗବତ ଆଶ୍ରୟ, ଭକ୍ତ ଆଶ୍ରୟ ଆମକୁ ଦୃଢ଼ ନ କରିବା, ଭଗବତ ଆଶ୍ରୟ ଆମର ହୋଇପାରିବେନି, ଅଲଗା ସମ୍ପ୍ରଦାୟରେ ସେମିତି ନାହିଁ, ଅଲଗା ସମ୍ପ୍ରଦାୟରେ ସବୁବେଳେ ତାଙ୍କର ଭଗବାନଙ୍କୁ ଭଜନ କରିବା ଡାଇରେକ୍ଟ ଅଛି, ଆମର ଆମର ଭକ୍ତକୁ କେବେ ଛାଡ଼ି ପାରିବୁନି, କାହିଁକିନା ଭଗବାନ ଭକ୍ତ ପ୍ରତି ଆସକ୍ତ, ଆମେ ଭକ୍ତକୁ ଛାଡ଼ିକି ଭଗବାନ ପ୍ରତି କେମିତି ଆସକ୍ତ, ଆମେ ଯାହା କରିବା ଭକ୍ତ ମାଧ୍ୟମରେ, ଯେ କେମିତି କ'ଣ ସଦଗୁରୁ ଚରଣାଶ୍ରୟରେ ମଙ୍ଗଳ ହବ, କ'ଣ ସେ ସଦଗୁରୁ ଚରଣାଶ୍ରୟ, ତା ମାନେ କ'ଣ ଏଠି କହୁଛି, ସର୍ବପ୍ରଥମେ ଗୁରୁ ଗ୍ରହଣ କରିବା, ଜଣେ ଗୁରୁକୁ ଗୁରୁ ପ୍ରସ୍ତୁତି କୁହାଯାଏ, ଗୁରୁ ଗ୍ରହଣ କରିବାର ଉପାୟଟା ଯୋଉ ଅଛି ତାର ସବୁ ଅଛି, ପୂର୍ବ ବ୍ୟାଖ୍ୟା ସବୁ ରହିଛନ୍ତି ଆଚାର୍ଯ୍ୟମାନେ ଆମର ଭାଷାରେ ସବୁ ଦେଇଛନ୍ତି, ପୁଣି ନିଷ୍କପଟରେ ଉପଯୁକ୍ତ ଶ୍ରୀଗୁରୁ ଚରଣରେ ସର୍ବତ ଭାବରେ ନିଜର ପ୍ରାପ୍ତ ବିଦ୍ୟା ବୁଦ୍ଧି ବଳ ଐଶ୍ୱର୍ଯ୍ୟ ଗର୍ବ ପରିତ୍ୟାଗ ପୂର୍ବକ ଶରଣାଗତ ହୋଇ ଶ୍ରୀ ଗୁରୁଙ୍କର ଉପଦେଶ ଅନୁସାରେ କାର୍ଯ୍ୟ କରିଲେ ମଙ୍ଗଳ ହବ। ମଙ୍ଗଳ ଏମିତି ତୋ ମନକୁ ମନ ହେଇଯିବ ନା କ'ଣ, ତୁମେ ମନ୍ତ୍ରଟା ହେଇଛି, ତୁ ମନ୍ତ୍ର ସେଠି କରିକି ମୁଁ ହେଇଯିବି କିଛି ନାହିଁ। ଗୁରୁଦେବ ଆମକୁ ଆମକୁ ସବୁବେଳେ ସେଇଟା ଗୋଟେ ତୁମକୁ ଯାହା ତୁମକୁ ତୁମକୁ ଯାହା କୁହାଗଲା ସେଇଟା ହିଁ କର, ଆଉ କିଛି ଜୀବନ ଯୋଉ ମଙ୍ଗଳ ହବ, ଲୌକିକ ଉପାୟରେ ମଙ୍ଗଳ ମଙ୍ଗଳ କୋଉଥିରେ ହବ ନା, ସଦଗୁରୁ ଚରଣ, ସଦଗୁରୁ ଚରଣ ସେଟା କେମିତି କରିବାକୁ ପଡେ, ଦୀକ୍ଷାଟା ଦୀକ୍ଷାଟା ଅର୍ଥ କ'ଣ, କ'ଣ ସଦଗୁରୁ ଚରଣାଶ୍ରୟ, ଦୀକ୍ଷା ମାନେ ସଦଗୁରୁ ଚରଣାଶ୍ରୟ କଲେ କ'ଣ ସେଟା ତା ଅର୍ଥ, ତା ଅର୍ଥଟା ବି ବ୍ୟାଖ୍ୟା କଲେ, ନିଷ୍କପଟରେ କପଟତା ରହିବନି, କପଟି ଲୋକ ତା ଜୀବନଟା ବେକାର, ସେ କଲା ସେ ସବୁ ଯାହା କୁହନ୍ତି ଓଡ଼ିଆରେ ଗୋଟେ ନା ଦି ପାଞ୍ଜରୁ ସେ ଯିବ, ତାର କ'ଣ କୌଣସି କାମ ହବନି, ତା କପଟଟା ତାର ଭିତରେ ଗୋଟେ ଜିନିଷଟା ବାହାରେ ଗୋଟେ ଜିନିଷଟା ସେ କ'ଣ କରିବ, କୌଣସି ତାର ସଫଳତା ହବନି, ଭୌତିକ ଜୀବନ ତାର ସଫଳତା ହବନି କି ଆଧ୍ୟାତ୍ମିକ ଜୀବନ ସଫଳତା ହବନି, ନିଷ୍କପଟ ହବାକୁ ପଡିବ। ନିଷ୍କପଟରେ ଶ୍ରୀଗୁରୁଙ୍କର ଚରଣାଶ୍ରୟ କରି ସର୍ବତ ଭାବରେ ଶରଣାଗତିରେ ସର୍ବତ ଭାବରେ ହବ, ଆଉ କ'ଣ କରିବାକୁ ପଡିବ, ନିଜର ପ୍ରାକୃତ ବିଦ୍ୟା ବୁଦ୍ଧି ବଳ ଐଶ୍ୱର୍ଯ୍ୟ ଗର୍ବ, ପ୍ରାକୃତ ତୁମର ଯୋଉ ବୁଦ୍ଧି ଅଛି, ତୁମକୁ ମୁଁ ଏଇଟା ଜାଣିଛି, ସେ ଗୁରୁ କ'ଣ କହିବେ, ସେଇଟା କ'ଣ ହବ, ଏଇଟା କଲେ ଭଲ ହବ, ସେଇଟା କିଛି ନାହିଁ। ଗୁରୁ ଏଠିକାର ମିସ୍ତ୍ରୀ ନୁହନ୍ତି, କାଠ କାଠ ଭକ୍ତିନାଥ ଠାକୁର ଯେମିତି କୁହନ୍ତି ମୁଁ ଏଠି କାଠ ପ୍ରସ୍ତରର ମିସ୍ତ୍ରୀ ହବା ପାଇଁ ଆସିନି, ମୁଁ ଏଠି କାଠ ପ୍ରସ୍ତରର ମିସ୍ତ୍ରୀ ହବା ପାଇଁ ଏଠିକି ଆସିନି, ଏଠି ଜଗତର ଗୋଟେ ବହୁତ ବଡ଼ ମନ୍ଦିର କରି ଲୋକଙ୍କୁ ଦେଖିବା ପାଇଁ ସେ ଆସିନାହାନ୍ତି, ସେ କୃଷ୍ଣ ଭଜନ କରିବା ପାଇଁ ଆସିଛନ୍ତି, କୃଷ୍ଣ ଦେବା ପାଇଁ ଆସିଛନ୍ତି, ତାଙ୍କର ସବୁ ମାନେ ବାଣୀ ଏଭଳି, ପ୍ରାକୃତ ବିଦ୍ୟା ବୁଦ୍ଧି ବଳ ଜ୍ଞାନ ଗର୍ବ ପରିତ୍ୟାଗ ପୂର୍ବକ ତୁମ ପାଖରେ ଯେଉଁଟା ରହିଛି ସେଟା କିଛି କାମରେ ଲାଗିବନି, ତାଦ୍ୱାରା ତୁମେ ଭଗବାନଙ୍କୁ ପାଇପାରିବନି, ଅଛି ସେଟା ଭଲ, ସେଇଟା ଯଦି ତୁମର ଯୋଗ୍ୟତା ବୋଲି ତୁମେ ଜ୍ଞାନ କରନି, ତୁମେ ବହୁତ ପାଠ ପଢିଛ ଠିକ ଅଛି, ଏଠି ପାଠ ପଢା ମୂର୍ଖ ସହିତ କିଛି ସମ୍ପର୍କ ନାହିଁ, ସେ ବହୁତ ପାଠ ପଢିଛି, ଏ ପାଠ ପଢେନି, ସେ ବ୍ରାହ୍ମଣ ସେ ଶୂଦ୍ର, ସେ ପୁରୁଷ ସିଏ ନାରୀ, ଏଥିରେ କିଛି କାମ ନାହିଁ, କୌଣସି ନାହିଁ। ଗୁରୁ ଗୁରୁଙ୍କର ସମସ୍ତେ ଶିଷ୍ୟ, ଯେତେବେଳେ ଶିଷ୍ୟ ରୁହନ୍ତି ଶିଷ୍ୟ ଗୁରୁ ଦେଖନ୍ତିନି, ପଇସାବାଲା ଇଏ ଗରିବ ଇଏ ଧନୀ, ଗୁରୁ ଦେଖିବେ ଗୋଟେ ଜିନିଷ, ଯିଏ ନିଷ୍କପଟ ଯିଏ ଶ୍ରଦ୍ଧାବାନ ତାକୁ ଦେଇ ପଳେଇବ କୃପା, ଚଲା ଯିଏ କପଟି ତାର କିଛି ହବନି, ଏସିଦି ଲେଖିଲେ ହବ, କପଟ ମାନେ ତୁମେ କପଟ କରୁଛ ମାନେ ତୁମେ ଅପରାଧ କରିବ, ସବୁବେଳେ ଅପରାଧ କରିବ, ଆଉ କପଟ କରୁଛ ମାନେ ତ ଶରଣାଗତ, କପଟି କେବେ ଅପରାଧରୁ ମୁକ୍ତ ହେଇପାରେ ନା, କି କପଟି କେବେ ଶରଣାଗତ ହେଇପାରେ, ସେ ଶରଣାଗତ କେବେ ହେଇପାରିବ, ତାର ଏଇଟା ମୁଣ୍ଡଟା ଅଲଗା ଲୋକ ସେ ସରଳତା ତାର ନାହିଁ, ସେ ଶରଣାଗତି ସରଳତା ଶରଣାଗତି ଗୋଟେ ଜିନିଷ ଆଉ ସେ ହବନି, ଏସି ଲେଖିଲେ ନିଷ୍କପଟରେ ଉପଯୁକ୍ତ ଶ୍ରୀଗୁରୁଙ୍କ ଚରଣରେ ସର୍ବତ ଭାବରେ ନିଜର ପ୍ରାକୃତ ବିଦ୍ୟା ବୁଦ୍ଧି ବଳ ଐଶ୍ୱର୍ଯ୍ୟ ଗର୍ବ ପରିତ୍ୟାଗ ପୂର୍ବକ ଶରଣାଗତ ହୋଇ ଶ୍ରୀ ଗୁରୁଙ୍କର ଉପଦେଶ ଅନୁସାରେ କାର୍ଯ୍ୟ କରିଲେ ମଙ୍ଗଳ ହବ। ସବୁ ତ୍ୟାଗ କଲା ପରେ ଗୁରୁଙ୍କର ଉପଦେଶ ହିସାବରେ କାର୍ଯ୍ୟ କରିବାକୁ ପଡେ, ଗୁରୁଦେବ ଏଇଟା କହିଛନ୍ତି ବାସ କରିବାକୁ ପଡେ, ଏଇଟା ହବ ନ ହବ ତୁମର ତ ମୁଣ୍ଡ ବୁଡ଼ିରେ କ'ଣ ଅଛି, ତୁମ ପଣ୍ଡିତ ଗୁଡ଼ା ତୁମେ ତୁମେ କିଛି କରିପାରିବନି ଜୀବନରେ, ତୁମକୁ ଯାହା କୁହାହେଲା ଏଇଟା କର, ତାପରେ ତୁମେ ବୁଝିପାରିବ ଲାଭ କ'ଣ କ୍ଷତି କ'ଣ, ମୁଣ୍ଡ ପୁରେଇଲେ କିଛି କାମ ହବନି, ଏଥିରେ ମୁଣ୍ଡ ପୁରିବା ରାସ୍ତା ନାହିଁ, ଗୁରୁ ଯାହା କହିଛନ୍ତି ଗୁରୁଦେବ ଏଇଟା କହିଛନ୍ତି, ଆଉ ଶାସ୍ତ୍ର କ'ଣ କହିଲେ ମୁଁ ଶାସ୍ତ୍ର ଦେଖିବି, ସିଏ କ'ଣ କହିଲେ ତୁମ ଗୁରୁ କୁହାହେଲା କରିବ, ଆଉ ଅଧିକା କଥା କିଛି ମୁଣ୍ଡ ପୁରିବା ଦରକାର ନାହିଁ, ଯଦି କରିପାରିବ ତାହେଲେ ବଞ୍ଚିବ, ସେଥିରେ ତୁମର ମଙ୍ଗଳ ନା ମଙ୍ଗଳ ହବ, ତୁମେ ଯଦି ଭଲ ଲାଗୁନି ତା ତୁମର ଯାହା ପ୍ରତି ଗୌରବତା ନାହିଁ ତାକୁ ତା କଥା ଦୀକ୍ଷା ନେବନି ତୁମେ, ତାଙ୍କ ଗୁରୁ କିସ କେମିତି, ତୁମର ଯଦି ଅଧିକା ପ୍ରାକୃତ ବୁଦ୍ଧି ଜ୍ଞାନ ବଳ ଅଧିକା ରହିଛି ତୁମେ ତାଙ୍କୁ ସବୁବେଳେ ମର୍ତ୍ତି ବୁଦ୍ଧି ଦେଖିବ, ତୁମର ଲାଭ କ'ଣ, ଭଗବାନ ସହିତ ମନା କରୁଛନ୍ତି ଅର୍ଜୁନ ତୁମେ ମୋର ସଖା, ତୁମେ ଭୁଲ ଠିକଟାକୁ ବିଚାର କରିପାରିବ, ତୁମେ କାଟିଦେବ ମୋ କଥାଟାକୁ, ବୃଥା ଖଣ୍ଡୟସୀ ମୁଁ କାହିଁକି ତୁମକୁ ଉପଦେଶ ଦେବି, ତୁମେ ମୋତେ କାଟିଦେବ କଥାଟାକୁ? କହିଲି ନା ନା, ଆଜିଠୁ ଆଉ ସେମିତି ମୁଁ କରିବି। ସେଥିପାଇଁ ସେ କଥା ସେ କହୁଛନ୍ତି, ପ୍ରାକୃତ ବିଦ୍ୟା ବୁଦ୍ଧି ବଳ ଐଶ୍ୱର୍ଯ୍ୟ ଗର୍ବାଦି ପରିତ୍ୟାଗ ପୂର୍ବକ ସର୍ବୋତ ଭାବରେ ଶରଣାଗତି ହେଲେ ଜୀବର ମଙ୍ଗଳ ହୁଏ। ଆଉ କ'ଣ, ଶ୍ରୀଗୁରୁଙ୍କର ଉପଦେଶ ଅନୁସାରେ କାର୍ଯ୍ୟ କରିଲେ ମଙ୍ଗଳ ହେବ, ସଦ୍ଗୁରୁର ସତ୍ଶିଷ୍ୟ ହୋଇପାରିଲେ ଜୀବର ଐକାନ୍ତିକ ଲାଭ। ଏସବୁ ଏଇ ଭାଷା କୋଉ ପରିଭାଷା ଅଛି ସଂସାରରେ କୋଉଠି? ଶିଷ୍ୟ ହେଲେ କ'ଣ ହବ, ନାମଧାରୀ ବେଶଧାରୀ ଗୁରୁଦେବ ସବୁ କୁହନ୍ତି, ନାମଧାରୀ ହବ, ନାମ ପାଇଗଲି ଗୁରୁଙ୍କ କତିରୁ ବାସ ଗଲା, ମୁଁ ଦୀକ୍ଷା ହେଇଗଲା, ମୋର ନାମଧାରୀ ବେଶଧାରୀ ବେଶଧାରଣ କରିଛି, ତିଳକ କରିଦେଲା, ମାଳି କରିଦେଲା, ଆଜ୍ଞା ମୁଁ ଦୀକ୍ଷା ନେଇଛି। ଗୁରୁଦେବ କୁହନ୍ତି ଏଟା ସବୁ ନାମଧାରୀ ବେଶଧାରୀ, ସଦ୍ଗୁରୁଙ୍କର ସଶିଷ୍ୟ ହେଇପାରିଲେ, ତୁମେ ସଦ୍ଗୁରୁଙ୍କର ସଶିଷ୍ୟ ହେଇପାରିବ, ତୁମର ଐକାନ୍ତିକ ଲାଭ ହବ। ନା ଲାଭ କ'ଣ ହବ, ତୁମର ଶରଣାଗତିରେ ତୁମର ନାହିଁ, ତୁମର ବିଶ୍ୱାସ ନାହିଁ, ତୁମର ସରଳତା ନିଷ୍କପଟତା ନାହିଁ, ତୁମେ ତ କୃପା ପାଇପାରିବନି, ଆଉ ସେତେ କ'ଣ ଅଛି କିଛି ନାହିଁ। ଏଇ ଯେଉଁ ଆଉ ମୁଁ ସବୁ କମ୍ପାନୀମାନଙ୍କର ଥିଲା, ମୋ ଛୋଟ ପିଲାବେଳେ ତ ସେସବୁ ଚାକିରି କରୁଥିଲା ଆମର, ମୁଁ ତାଙ୍କ ପାଖରେ ସଥା ସେସବୁ ଡିସ୍କସନ୍ କରି ମୋର ମନଲୋ ପଡ଼ୁଛି, କ'ଣ ଏଇ କଥା ଗୁଡ଼ାକ ମ ଏଇ ଯେଉଁ ଦୁର୍ଗାପୂଜା ଛୁଟିରେ ମିଳେ କ'ଣ ସେଇଟା ଗୋଟେ ବୋନସ ମିଳେ, ଆଉ ତାକୁ କାହିଁ ଏତେ ବୋନସ ମିଳୁଛି, ମୋର କାହିଁ ବୋନସ ମିଳୁନି, କ'ଣ କରୁନି ତାକୁ, ଆଉ ଇଏ ତାଙ୍କର ଯେଉଁ ସବୁ ପାହିଆ କ'ଣ କୁହନ୍ତି ତାକୁ, ପ୍ରମୋସନ ବି ଅଫିସର ବଢ଼େଇବନି, କମ୍ପାନୀମାନଙ୍କର ନାହିଁ କି ସବୁ ଷ୍ଟିଲ୍ ପ୍ଲାଣ୍ଟ ଫ୍ଲାଣ୍ଟ ଯେଉଁ କାମ କରନ୍ତି, ଆସି ସବୁ ଦେଖିବେ ତାର ପ୍ରମୋସନ କରିବେନି, କିଛି କରିବେନି, କାହିଁକି ଜାଣିବେ ଏଇଟା କାମ ଠିକ୍ସେ କରୁନି, ଆଉ କମ୍ପାନୀରେ ଅଛି ହଁ ଯାହା ତୁ ଗଣ୍ଡେ ଖାଇବା ଦରମା ନେଇ ଯାହା ତୋର ପ୍ରମୋସନ ହବନି, ପ୍ରମୋସନ କେତେ କରିବେ, ଆଉ ବୋନସ ବି ସେମିତି ମିଳିବେ କାହିଁକି, ଆ ଠକୁଛ ତୁମ କାମ ଠିକ୍ ନାହିଁ ଆଉ। ଆଉ ସେଭଳିଆ ତୁମେ ଖାଲି ନାଁକୁ ମୁଁ ଜପ ଭୋଜନ କରିକି ଗୋଟେ ଷ୍ଟାମ୍ପରା କାମ କରିବ, ଷ୍ଟାମ୍ପରା କାମ କଲେ ସେଭଳିଆ ହଁ ଖାଇପିଇକି ଧର୍ମ ପୁଣ୍ୟ ସମ୍ମାନ ପାଇବ, ଅର୍ଥ ପାଇବ, ଗଲା ଆଉ କ'ଣ, ଭକ୍ତିକତା ଐକାନ୍ତିକ ଲାଭ ହବନି, ହବନି ସେଟା ହିଁ ପାରିବ କି ଧର, ତୁମେ ତୁମେ ତୁ ଶରଣାଗତ ନୁହଁ, ନିଷ୍କପଟ ନୁହଁ। ଆଉ ସେଥିପାଇଁ ଅର୍ଜୁନଙ୍କର ଏଇ ଯେଉଁ ଶ୍ଳୋକରୁ ଏଇଟା ହେଲା ତାର ଭାଷ୍ୟ, ଜୀବର ପ୍ରାକୃତ ଉପାୟରେ କୌଣସି ଆତ୍ୟନ୍ତିକ ଦୁଃଖର ନିବୃତ୍ତି ପ୍ରାକୃତ ଲୌକିକ ଉପାୟ କରିବାରେ ଅକ୍ଷମ ହବନି। ଏଇ ଶ୍ଳୋକଟା ଏଇ କାର୍ପଣ୍ୟ ଦୋଷର ଏ ହେଉଛି ଅର୍ଥ। ଆଉ ପ୍ରଭୁପାଦ ସେଇଟାକୁ ଦେଖ କେତେ ବ୍ୟାଖ୍ୟା କଲେ, ସଂସାର ଦାବଳନ ନେଇକି ଜୀବର କେତେ ଗୋଟେ ସୁନ୍ଦର ୱାର୍ଡିଂ ଦେଉଥିଲେ ନା, ପ୍ରଥମେ ତାଙ୍କର ଯେଉଁ ଇଂଲିଶଟା ମୋତେ ବହୁତ ଭଲ ଲାଗେ, ସମଗ୍ର ଭୌତିକ ସ୍ଥିତି ଓ ଭୌତିକ କାର୍ଯ୍ୟାବଳୀ ପ୍ରତ୍ୟେକକୁ କେବଳ ବ୍ୟାକୁଳ ଓ ବ୍ୟଗ୍ର କରିଥାଏ। ସମସ୍ତଙ୍କୁ ଯେତେ କାମ ତୁମେ ଖଟୁଛ ଦିନ ରାତି, କ'ଣ କରୁଥିଲ ଭାବିଲେ ଭୌତିକ କାମ ଭୌତିକ କାର୍ଯ୍ୟକଳାପ ଗୋଟେ ମଣିଷ କ'ଣ କରିବ, ବ୍ୟଗ୍ର କରିବ, ଖାଲି ଏଜିଟେଟ୍ କରିବ, ଦୌଡ଼ୁ ନା ଏତେ କ'ଣ କେମିତି ହେଉଛ, ହେଠି ଗଲା ହେଟା ଏ କାମଟା ହେ କାମ ସେ କାମ, ହା ଦୌଡ଼ିବ 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 ନାଚିବ, ଆଉ ଏ ଜଗତରେ ସେମିତି କରାହେଇଛି ଆଉ, ତା ମାନେ ଯାହା ବସି ଖାଇବ ସେଟା ମୁଁ କୁହାହଉନି, କିନ୍ତୁ ଅନ୍ନେସେସରି ତୁମେ ତ ଖାଲି ହରିଭକ୍ତି ନକଲେ ତୁମେ ତ ସମୟ ପଳେଇବ ଖାଲି ମୁଣ୍ଡ ଗୁଡ଼ା ସେଇଥିରେ ବିଷୟରେ ପଶି 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 ବିଷୟ ବିଷ ଖାଇଲ ଆଉ କ'ଣ, ବିଷୟ ବିଷ ବିଷ ବିଷୟ ବିଷମ ବିଷ ସତତ ଖାଇଲ, ବିଷୟଟା ହେଉଛି ବିଷ, ବୁଝିପାରୁଛ କି ନାହିଁ, ବିଷୟଟା ତୁମ ଚିନ୍ତା ଯେଉଁ ରହିଲା ସେଟା ହେଉଛି ବିଷ ପିଇବା, ବିଷୟ ନାହିଁ ବିଷୟ ବିଷୟଟା ଚିନ୍ତା କଲା ମାନେ ତୁମେ ଗଲା ଅସୁବିଧାରେ ପଡ଼ିଲ ଆଉ। ତୁମେ ଏଠି ସିଏ ଦେଖିଦେଲେ ସଦ୍ଗୁରୁ ଚରଣାଶ୍ରୟ ନିଷ୍କପଟ ଭାବରେ କଲେ ବିଦ୍ୟା ବୁଦ୍ଧି ଜ୍ଞାନ ଐଶ୍ୱର୍ଯ୍ୟ ସବୁକିଛି ତ୍ୟାଗ କରି ଗର୍ବାଦି ତ୍ୟାଗ କରି ସର୍ବୋତ ଭାବରେ ନିଷ୍କପଟ ଭାବରେ ଶରଣାଗତ ହେଲେ ମଙ୍ଗଳ ହବ। କେମିତି ପୁଣି କ'ଣ ହବ ନା, ଗୁରୁଙ୍କ ନିର୍ଦ୍ଦେଶରେ ସେବା କଲେ ହିଁ ମଙ୍ଗଳ ହବ, ତାଙ୍କର ଉପଦେଶ ହିସାବରେ କାର୍ଯ୍ୟ କଲେ ହିଁ ମଙ୍ଗଳ, ଏଇଟା ହେଲା ଏ ଶ୍ଳୋକର ସାର, କାରଣ ଏଇଟା ଇମ୍ପୋର୍ଟାଣ୍ଟ ଶ୍ଳୋକଟା ନା, ସାଧିମ ଅର୍ଜୁନ ଶରଣାଗତ ହେଲେ। ଭଗବାନ ସେଠି ପ୍ରଶ୍ନ କରୁଛନ୍ତି, ଅର୍ଜୁନ ତୁମେ ମୋର ଶରଣାଗତ ହୁଅନି କାହିଁକି, ତୁମେ ତୁମର ଯଦି ଗୋଟେ ବନ୍ଧୁ ମନୋଭାବ ଆସୁଛି, ତୁମର ଯଦି ମୋର ବନ୍ଧୁ ମନୋଭାବ ଆସୁଛି, ତୁମେ ଆଗରେ ମୋର ସଖା ବୋଲି ଭାବୁଛ, ଆଉ ତୁମେ କ'ଣ ମୋ କଥାକୁ ରଖିପାରେ, କଥାଟା କାଟିଦେବ। ଆଜିକାଲି ସବୁ ପାଖ ପ୍ରାକୃତିକ ବିଦ୍ୟା ବୁଦ୍ଧି ଅଛି ବୋଲି ଆମେ ଦେଖୁଛୁ, ବା ସେ ପ୍ରଭୁପାଦଙ୍କର ଶିଷ୍ୟମାନେ ସେମାନେ ତାଙ୍କୁ ସବୁଠୁ ବଡ଼ ଯୋଗ୍ୟତା ସେମାନଙ୍କର ଲାଗୁ, ସେମାନେ ଗୁରୁଙ୍କୁ ଗୁରୁଙ୍କୁ ଭଗବାନ ଭଳି ପାଆନ୍ତି, ପ୍ରଭୁପାଦଙ୍କ ଶିଷ୍ୟମାନଙ୍କର ସବୁଠୁ ବଡ଼ ଯୋଗ୍ୟତା ପ୍ରଭୁ ପ୍ରଭୁପାଦ ମାନେ ତାଙ୍କର ଜୀବନ, କାହିଁକି ସେ ଦେଖିଛନ୍ତି ଜଣେ ସାଧୁଙ୍କୁ, ଆରେ ଭଗବାନ କ'ଣ ତୁମେ ଦେଖିବ, ଆଗେ ସାଧୁଙ୍କୁ ଯିଏ ଦେଖିନି, ଭଗବାନ କେବେ ଦେଖିଛି, ଭଗବାନ କେବେ କାହାକୁ ଦେଖାଯାଇନି, ଦେଖାଟିଆ ମୁଁ ଦେଖେଇପାରିବ ମୋତେ କିଏ, କୋଉ କୋଉ ଶାସ୍ତ୍ର ମୁଁ ଦେଖେଇଲ, ତୁମେ ଭଗବାନଙ୍କୁ ଦେଖିବ ମାନେ କାହାକୁ ଦେଖିବ, ଆଗେ ଭକ୍ତଙ୍କୁ ଦେଖିବ, ସେଠି ସେଠି ଭକ୍ତ ଥିବେ, ନହେଲେ କେମିତି ତୁମେ ଦେଖିବ, ଦେଖିପାରିବନି, ମହାପ୍ରଭୁ ଦେଖିବ ମାନେ ନିତ୍ୟାନନ୍ଦ ପ୍ରଭୁ ପାର୍ଷଦ ମାନେ ଥିବେ ନା, ଆଉ ଜୟ ଗୌରବ ଭକ୍ତ ବୃନ୍ଦ କୁହାହଉଛି ନା, ଆଉ ରାଧାରଣୀ ତୁମେ କୃଷ୍ଣ ଦେଖିବ, ରାଧାରଣ ଦେଖିବ ନା, ସଖୀମାନେ ସବୁ ଥିବେ ନା, ମଞ୍ଜିରମାନେ ଥିବେ ନା, ଆଉ ଭଗବାନ ଡାଇରେକ୍ଟ କୋଉଠି ଦେଖା ଦିଅନ୍ତି? ଭଗବାନ ପ୍ରଭୁପାଦ କୁହନ୍ତି ରାଜା ଅଛନ୍ତି ମାନେ କଣ ଥିବେ ସେଠି? ପ୍ରଜା ଅଛନ୍ତି ନା, ଆଉ ସୈନିକମାନେ ଅଛନ୍ତି ନା, ଆଉ ତାଙ୍କ ପାର୍ଷଦ ଅଛନ୍ତି ନା, ଆଉ ଭକ୍ତ କଣ? ଭକ୍ତକୁ ତୁମେ ନ ଦେଖିକି ଭଗବାନ ଦେଖିବ? ଭଗବାନ ଯିଏ ଭକ୍ତକୁ ଦେଖି, ଶୁଦ୍ଧ ଭକ୍ତକୁ ଦେଖିକି ଜାଣିପାରିଲା, ସେ ଜାଣିପାରିବ ନ ଜାଣିପାରିବେ? ଆଉ ସେମାନେ ଯାହା ତାଙ୍କର ସବୁଠୁ ବଡ଼ ଜୀବନର ବଡ଼ ତାଙ୍କ ଭାଗ୍ୟ କଥା, ପ୍ରଭୁପାଦଙ୍କୁ ସେମାନେ ଭଲ ପାଆନ୍ତି, ଆଉ ପ୍ରଭୁପାଦଙ୍କୁ ଦେଖିଛନ୍ତି ସାଧୁ କେମିତିକା, 24 କୃଷ୍ଣ କନସିୟସନେସ୍, 70 ବର୍ଷରେ ସେ ଯୋଉ କଥା, ସେ ଯୋଉ ତାଙ୍କର ଯୋଉ କାର୍ଯ୍ୟକଳାପ, ସବୁ କାର୍ଯ୍ୟରେ ସେ ନିପୁଣ, ଆଉ କେବଳ କୃଷ୍ଣଙ୍କ ପାଇଁ ସବୁବେଳେ ବିଶ୍ୱରେ କେମିତି ପ୍ରଚାର ହବ, ଏତେ ସ୍ପିରିଟେଡ୍ ବର୍ଷରେ। ଆଉ ଏଇ ଟୋକା ସବୁ ବର୍ତ୍ତମାନ ବୁଢା ଭଳିଆ, ବୃଦ୍ଧ ବୟସରେ ସେ ମଠ କରିଥିଲେ, ଟୋକା ମାନେ ରହୁଛନ୍ତି ବର୍ତ୍ତମାନ ମଠକାର। ତାଙ୍କର ନା ଆଉ ସେ ବୁଢା ବୟସ 30 ବର୍ଷ ବୟସରେ କରିଥିଲେ, ବୃଦ୍ଧ ବୟସରେ କରିଥିଲେ, ରହୁଛନ୍ତି ଯୁବକମାନେ, କିନ୍ତୁ ସେ ବୁଢ଼ାଠୁ ନୃତ୍ୟ କରିପାରିବେନି, କୀର୍ତ୍ତନ କରିପାରିବେନି, ସେବାର ସ୍ପିରିଟ୍ ନାହିଁ, କୌଣସି ସ୍ପିରିଟ୍ ନାହିଁ, ଠେଲି ସବୁବେଳେ ଠେଲିବାକୁ ପଡ଼ୁଛି, ଏଟା କର ସେଟା କର ସେଟା କର। ସେ ପୁରା ସ୍ପିରିଟେଡ୍, ଆଶ୍ଚର୍ଯ୍ୟ ହଉଥିଲେ ସମସ୍ତେ, 70 ବର୍ଷ ବୟସରେ କେମିତି ସେ ବାଡ଼ି ଖଣ୍ଡେ ଧରି, ପୁରା ଛୋଟିଆ ବ୍ୟାଗ୍ ଗୋଟେ ଧରି ଏୟାରପୋର୍ଟରେ ବସି, ଏଠୁ ଟ୍ରାଭେଲିଂ କର, ସେଠୁ ଟ୍ରାଭେଲିଂ କର, ଏହା କର ଭଗବାନ ପାଇଁ। ଭଗବାନଙ୍କୁ ଯେ ଭକ୍ତ ଯେ ଶୁଦ୍ଧ ଭକ୍ତ ଜାଣିପାରୁନି, ସେ ଭଗବାନ କଣଟା ଜାଣିବ? ମୁଁ ତ ଗ୍ରହଣ କରିବି ନା, କିଏ ଗ୍ରହଣ କରିବ କରିବ, ମୋତେ ସିଦ୍ଧାନ୍ତ ମିଳୁନି କେତେବେଳେ, କିଏ କହିବ ଭଗବାନ ଦେଖିଛି? ମୁଁ ଜଣେ ଶୁଦ୍ଧ ଭକ୍ତଙ୍କର, ସେ ଶୁଦ୍ଧ ଭକ୍ତଙ୍କୁ ଜାଣିପାରିଲାନି, ସେ ଭଗବାନ ଦେଖିନି, କଂସ ବି ଭଗବାନ ଦେଖିଥିଲା, ଶିଶୁପାଳ ବି ଦେଖିଥିଲା, ସେଟା ଦର୍ଶନ କୁହା ହେବ, ସେଟା ଦର୍ଶନ ନୁହେଁ, ଭୋଗ ଦୃଷ୍ଟିରେ ଯାହା ଦର୍ଶନ କରାଯାଏ ସେଟା ଦର୍ଶନ ନୁହେଁ, ଭକ୍ତ ଦର୍ଶନ ହେଇନି, ଆଉ ଭଗବତ ଦର୍ଶନ କ'ଣ ହବ? ଆଉ ଗୁରୁତ୍ୱ ନାହିଁ, ଭଗବାନ କାଟିଦେଉଛନ୍ତି, ପଢୁଛୁ ନା ତୁମେ ଖାଲି ପଢୁଥିଲେ ନା, ନନୁ ମୈତବ ସଖ୍ୟ, ନନୁ ମୈତବ ସଖ୍ୟ ଭାବ ହେବ। ହେ ଅର୍ଜୁନ, ତୁମେ କହୁଛ ଶିଷ୍ୟତେ ହଁ ମୋତେ କିନ୍ତୁ ଭଲ ଲାଗୁନି, ଭଗବାନ କହୁଛନ୍ତି ତୁମର ତ ଗୋଟେ ସଖ୍ୟ ଭାବନା ରହୁଛି ସବୁବେଳେ, ନ ତୋ ଗୌରବ, ଗୁରୁଙ୍କ ପ୍ରତି ଗୋଟେ ଗୌରବ ଭାବନା ରହିବ ସବୁବେଳେ, ତୁମେ ତ ଲାଇଟ୍ ଲାଗୁଛି, ତୁମେ କାହିଁକି ତୁମେ ତାଙ୍କୁ ଗ୍ରହଣ କରିବ? ତୁମେ ଆଜି ଗୋଟେ ପରିସ୍ଥିତି ବେଳେ ଗ୍ରହଣ କରୁନ, କାଲି ତାଙ୍କର କଥାଟା ତୁମକୁ ଭଲ ଲାଗିବନି, ତୁମେ ତ ଗୌରବ ବୁଦ୍ଧି ଆସୁନି, ତୁମେ ଯାହା ପ୍ରତି ଗୌରବ ବୁଦ୍ଧି ଆସୁ, ତାଙ୍କୁ ଗୁରୁ ରୂପରେ ଗ୍ରହଣ କରିବା ଦରକାର। ଆଉ ଗୁରୁ ଗ୍ରହଣ କରିବା ପାଇଁ ଗୋଟେ ସରଳ ତ ଉପାୟ ନୁହେଁ, ଗୁରୁଦେବ ସେଟାକୁ ବାରମ୍ବାର କୁହନ୍ତୁ, ତୁମେ ଭଗବାନଙ୍କୁ ପ୍ରାର୍ଥନା କର, ଆଉ ଭଗବାନ ଭିତରେ ପୁଣି କହିଲେ ନିତ୍ୟାନନ୍ଦ ପ୍ରଭୁଙ୍କୁ ତୁମେ ପ୍ରାର୍ଥନା କର, ସେ ଜଣେ ଆଦି ଗୁରୁ, ସେ ତୁମକୁ ଚିହ୍ନେଇ ଦେବେ, ପ୍ରଭୁ ମୋର କାହା ଦ୍ୱାରା ମଙ୍ଗଳ ହବ, କାହା ପ୍ରତି ମୋର ଗୌରବ ବୁଦ୍ଧି ଆସିବ, କାହା ଦ୍ୱାରା ଆପଣ ମୋର କଲ୍ୟାଣ କରିବେ, ଆପଣ ମୋତେ ତା ସହିତ ଭେଟେଇ ଦିଅନ୍ତୁ। ଆଉ ଗୁରୁଦେବଙ୍କୁ ସେ ପଚାରନ୍ତି, ଆମେ ଜାଣିବୁ କେମିତି ଭେଟିଲେ ବୋଲି, ଗୁରୁଦେବ କହୁଛନ୍ତି ଜାଣିବ କେମିତି ନା, ତୁମେ ତାଙ୍କୁ ଦର୍ଶନ କଲା ମାତ୍ରେ, ତାଙ୍କର କଥା ଶୁଣିଲା ମାତ୍ରେ ତୁମ ମନ ଭିତରେ ଥିବା ସନ୍ଦେହ ଦୂର ହେଇଯିବ, ଆଉ ଦର୍ଶନ କଲା ମାତ୍ରେ ତୁମର ଅନ୍ତରରୁ ଗୋଟେ ଆକର୍ଷଣ ଆସିବ, ତୁମେ ସେଠୁ ଜାଣିବ ଏଇ ଭଗବାନଙ୍କର ବ୍ୟବସ୍ଥା ବୋଲି, ଆଉ କେବେ ଲଘୁ ବୁଦ୍ଧି ଆସିବନି। ଭଗବାନ ସେଇଟା କହୁଛନ୍ତି, ନନୁ ମୈତବ ସଖ୍ୟ ଭାବ ହେବ, ନ ତୁ ଗୌରବ, ମୋ ପ୍ରତି ତୁମର ସଖ୍ୟ ଭାବ ଅଛି, ଗୌରବ ଭାବ ନାହିଁ। ଅତ ସ୍ତ୍ୱାମ କଥମ ଅହମ୍ ଶିଷ୍ୟ, ଅହମ୍ ଶିଷ୍ୟମ କରୋମି, ମୁଁ ତୁମକୁ କେମିତି ଶିଷ୍ୟ କରିବି, ତୁ କେମିତି ଶିଷ୍ୟ, ମୁଁ କରିପାରିବିନି ଶିଷ୍ୟ, ସେଇଟା ତ ଜବରଦସ୍ତି କାମ ନୁହେଁ ନା, ଏଇଟା ତୁମେ ତ ମୋତେ ଗୋଟେ ସଖ୍ୟ ହେଉଛ, ଗୋଟେ ଛୋଟ ପିଲା ଭଳିଆ ହେବ, ତୁମେ କ'ଣ ଶିଷ୍ୟ ହେବ, ସାଙ୍ଗ ଭଳିଆ ଭାବୁଛ ହେଇପାରିବ? ତସ୍ମାତ୍ ଯତ୍ର ତମ ଗୌରବମ୍ ତମ କମପି, ତୁମର ଯେଉଁଠି ଗୌରବ ଅଛି ତମ କମପି ଦୀପାୟନାଦିକମ୍ ପ୍ରପଦ୍ୟସ୍ମା, ତୁମେ ଯାଅ ଦୀପାୟନ ଆଦି ବ୍ୟାସ ଆଦିଙ୍କର ଶରଣ ନିଅ, କାରଣ ସେଠି ତୁମର ଗୌରବ ଆସିବ, ମୋ କତୁର ତୁମ ସଖା ତୁମର ମଙ୍ଗଳ ବା ଦରକାର ଅଛି, ତୁମେ କାହିଁକି ମୋର ଶରଣ ଯାଉଛ? ଅର୍ଜୁନ ସେଠି କହିଲେ, ଏଇ ଶ୍ଳୋକଟି କହିଲେ, ପରବର୍ତ୍ତୀ ଶ୍ଳୋକ, ନହି ପ୍ରପଶ୍ୟାମି ମମା ମମାପନୁଦ୍ୟାନ ଯଚ୍ଛୋକ ମୁଚ୍ଛୋଣମ ମୁଚ୍ଛୋଣମ ଇନ୍ଦ୍ରିୟାଣମ ଅବାପ୍ୟ ଭୂମାପ ସପତ୍ନ ରୁଦ୍ଧମ ରାଜ୍ୟମ ସୁରାଣମ ଅପି ଚାଧିପତ୍ୟମ। ଓ ଏ ଗୁରୁତତ୍ଵ ନା ପ୍ରଭୁ, ବହୁତ ବଡ଼ ବଡ଼ ଭାଷା ପ୍ରଭୁ ଲେଖି ରଚନା କରିଛନ୍ତି। ଏ ଯେଉଁ ଦୁଃଖ ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରି ଦେଉଛି, ତାହା ଦୂର କରିବାର ମୋ ଉପାୟ ମୁଁ ଦେଖିପାରୁନାହିଁ, ଏକ ଐକାନ୍ତିକତା କୁହାଯାଏ, ଗୌରବ ବୁଦ୍ଧି କୁହାଯାଏ। ଆପଣ କହୁଛନ୍ତି ବ୍ୟାସପତି ଯିବା ପାଇଁ, ମୁଁ ଆପଣଙ୍କ ଛଡ଼ା କେହି ମୋର ଦୁଃଖ ଦୂର କରିପାରିବେ, ସେ କହୁଛନ୍ତି ନା, ସ୍ୱର୍ଗର ଦେବତାମାନଙ୍କ ପରି ଏକ ଅପ୍ରତ୍ୱନ୍ଦ୍ୱୀ ସମ୍ରାଜ ଯଦି ମୁଁ ସାମ୍ରାଜ୍ୟ ଯଦି ମୁଁ ଏ ପୃଥିବୀରେ ଲାଭ କରିଥାଏ ମୋର ଶୋକ ଯେ ଦୂର ହେବ ତାହା ମୁଁ ଦେଖିପାରୁନି। ଭାବାର୍ଥ ଧର୍ମନୀତି ଶାସ୍ତ୍ରବିଧି ଏବଂ ନୈତିକ ଆଚରଣ ଆଦି କଥା କହି ଦେଖ ତିନିଟା କଥା ପ୍ରଭୁପାଦ ଏଠି କହିଲେ। ଧର୍ମନୀତି ଶାସ୍ତ୍ରବିଧି ଓ ନୈତିକ ଆଚରଣ ଆଦି କଥା କହି ଅର୍ଜୁନ ନାନା ପ୍ରକାର ଯୁକ୍ତି ବାଢ଼ିଲେ ତଥାପି ଜଣାପଡ଼ୁଥିଲା ଯେ ଏସବୁ ସତ୍ତ୍ୱେ ସେ ତାଙ୍କର ଗୁରୁ ଭଗବାନ ଶ୍ରୀକୃଷ୍ଣଙ୍କର ସହାୟତା ବିନା ପ୍ରକୃତ ସମସ୍ୟାର ସମାଧାନ କରିପାରୁନାହାନ୍ତି। ତୁମେ ଜାଣିଛ ଧର୍ମନୀତି, ତୁମେ ଜାଣିଛ ଶାସ୍ତ୍ରନୀତି, ଜାଣିଛ ନୈତିକ ଆଚରଣ ଗୁଡ଼ାକ ଯାହା କୁହନ୍ତି କ'ଣ ମୋରାଲ ଏଟିକେଟ୍ସ, ମୋରାଲ ଏଟିକେଟ୍ ଗୁଡ଼ା ତୁମେ ଭାରି ଫଲୋ କରୁଛ, ଶାସ୍ତ୍ରବିଧି ଗୁଡ଼ା ସବୁ ଜାଣିଛ, ଏଇଟା କରିବା ଦରକାର, ଏଇଟା କରିବା ଦରକାର ନୁହେଁ, ଆଉ ଧର୍ମନୀତି, କିନ୍ତୁ ଗୁରୁଙ୍କର ସହାୟତା ବିନା ତୁମେ ସମସ୍ୟାର ସମାଧାନ କରିପାରିବ ନାହିଁ କହିଲେ କରିପାରୁନାହାନ୍ତି। ତେଣୁ ତାଙ୍କର ଯେଉଁ ସମସ୍ୟା ବର୍ତ୍ତମାନ ଦେଖାଯାଇଛି ତାହା ସମଗ୍ର, ଯାହାକି ତାଙ୍କର ସମଗ୍ର ସ୍ଥିତିକୁ ଶୁଷ୍କ କରି ପକାଉଛି, ସେ ସମସ୍ୟାର ସମାଧାନ ନିମିତ୍ତ ତାଙ୍କର ତଥାକଥିତ ଜ୍ଞାନ ବୃଥା ଅଟେ, ବୃଥା। ସେ ଜ୍ଞାନ ଗୁଡ଼ା କ'ଣ ନୈତିକ ଶାସ୍ତ୍ର ଜ୍ଞାନ ବିଧି ଏଟା ସବୁ ବୃଥା, ତା ସମସ୍ୟା ସମାଧାନ କରିପାରୁନାହାନ୍ତି। ଆଉ ସେ କହି ସେ ଯେଉଁ ଜ୍ଞାନ ଲାଭ କରିଛନ୍ତି ତାହା ତାଙ୍କର ସମସ୍ୟା ସମାଧାନ ନିମିତ୍ତ କୌଣସି କାମରେ ଆସୁନାହିଁ, କୌଣସି କାମରେ ଆସୁନାହିଁ। ଦେଖ ଏଭଳି କେମିତି ଅଛି, କୌଣସି କାମରେ ତୁମର ଲାଗିବ ଗୁରୁଙ୍କର କୃପା ବିନା କୌଣସି କାମରେ, ଯାହା ତୁମେ ଯାହା କର ଆମେ ଗ୍ରହଣ କରିବୁନି। ସେଇଟା ମୁଁ ଆଗରୁ କହୁଛି, ମୋର ୱାର୍ଡିଂଟା ଅଲଗା ହେଉଛି, ପୂର୍ବ ସେଇଟା କହିଛନ୍ତି। ମୁଁ କହୁଛି ମୁଁ ତୁମ କଥାରେ ଟିକେ, ଯେହେତୁ ଡାଇରେକ୍ଟ ତୁମକୁ ଖରାପ ଲାଗୁଥିବ, ଦେଖ କୌଣସି କାମରେ ଲାଗିବନି ଧର୍ମନୀତି ଶାସ୍ତ୍ରନୀତି, ଯାହା ତୁମେ ଜାଣିଛ କୌଣସି କାମରେ ଲାଗିବନି ଗୁରୁଙ୍କର ସହାୟତା ବିନା। ଗତକାଲି କହୁଥିଲି ନା ସେ କଥା, କୌଣସି କାମରେ ଲାଗିବନି କହିଲେ ସେ। ଏ କଥା ସେ ଭଲ ରକମ ଜାଣିଥିଲେ ଯେ କୃଷ୍ଣଙ୍କ ଭଳି ଏକ ଗୁରୁଙ୍କ ବିନା ସହାୟତା ତାଙ୍କ, କୃଷ୍ଣଙ୍କ ଭଳି ଏକ ଗୁରୁଙ୍କର ବିନା ସହାୟତାରେ ତାଙ୍କର ବ୍ୟାକୁଳତା ପରିପୂର୍ଣ୍ଣ ସମସ୍ୟା ମାନଙ୍କର ସମାଧାନ କରିବାକୁ ଅକ୍ଷମ। ଆଉ ସିଏ ଯେହେତୁ ଜ୍ଞାନୀ ଥିଲେ ଯାହା ବୁଝିପାରୁଥିଲେ, ମୋର ଏଇ ଜ୍ଞାନ କିଛି କାମରେ ଲାଗିବନି, ମୋର କୃଷ୍ଣଙ୍କ ଭଳି ଜଣେ ଗୁରୁ ଦରକାର, ଆଉ ତାଙ୍କର ସହାୟତାରେ ମୋର ପୂର୍ଣ୍ଣ ସମସ୍ୟାର ସମାଧାନ ହବ। ତଥାକଥିତ ବିଶ୍ୱବିଦ୍ୟାଳୟ ଜ୍ଞାନ ପାଣ୍ଡିତ୍ୟ ଉଚ୍ଚ ପଦବୀ ଆଦି ଜୀବନର ସମସ୍ୟାମାନ ସମାଧାନ କରିବାର ଆଦୌ ସହାୟକ ନୁହନ୍ତି, ଏଗୁଡ଼ିକ ସବୁ ବୃଥା ଅଟେ। ଦେଖ ଆମେ ଯେଉଁଟା କହୁଛେ, ଯେଉଁଟା ଡିସ୍କସନ୍ କରୁ, ଦେଖ ଏଇ ପ୍ରବାଦ ଲେଖିଛନ୍ତି ସବୁ, ଯେଉଁଟା ଆମେ ପଢ଼ିଛୁ ଛୁଆ ଛୁଆଠୁ ଲୋକ, ଆମେ ଆମେ ସ୍କୁଲ ଜଏନ୍ କଲାବେଳେ ଏଇଟା ସବୁ ପଢ଼ିକି ନୋଟ୍ ହେଇକି ଆମ ଖାତା ବି ବାନ୍ଧୁଆ ହେଇଛି, ସେତେବେଳେ ସବୁ ମୁଁ ଏଇଟା ଅଛି ନା, ଯେତେବେଳେ ଯେଉଁଟା କହୁଛି ସେଇଟା ଥିବ ମନକୁ ମନ, ଆମେ ଗପ ଢଗ ଢଗାଳି ଆମ ଆଇ କାହାଣୀ କହୁନୁ, ଏଇଟା ପ୍ରବାଦ ସବୁ ବହିରେ ଅଛି, ସବୁ ବୃଥା ଗୁଡ଼ାକ ଏଇ ଜନ୍ମେଶ୍ୱରୀ ସୂତ୍ରଶିଳ୍ପ ସବୁ କାଟିଛନ୍ତି ନା, ସେଇଟା ସବୁ ପଢ଼ିଛୁ, କେଉଁଠି ବର୍ତ୍ତମାନ ଖାଲି ମନରେ ପଡ଼ୁନି, କାରଣ ସେଇଟା ସବୁ ମୁଣ୍ଡରେ ଅଛି। ପ୍ରବାଦ କହୁଛି ବୃଥା, ଏଇଟା ସବୁ ୟୁଜଲେସ୍, କିଛି କାମ ଲାଗିବନି ଗୁରୁଙ୍କର କୃପା ବିନା, ସେ ଜ୍ଞାନ ତୁମ ପାଖରେ ରଖ, ସେଇଟା ଆମେ ଗ୍ରହଣ କରିବୁନି। କୃଷ୍ଣଙ୍କ ଭଳି ଏକ ଗୁରୁଙ୍କର, ଗୁରୁଙ୍କ ଠାରୁ ହିଁ କେବଳ ଏଥି ନିମିତ୍ତ ସହାୟତା ମିଳିପାରେ। ତେଣୁ ଏହି ସିଦ୍ଧାନ୍ତ ଏଥିରୁ ମିଳୁଛି ଯେ ଯେଉଁ ଗୁରୁ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନଶୀଳ ସେ ହିଁ ପ୍ରକୃତ ଗୁରୁ ଅଟନ୍ତି, କାରଣ ସେ ଜୀବନର ସମସ୍ୟା ମାନ ସମାଧାନ କରିପାରିବେ। ସେ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ କୃଷ୍ଣ ତତ୍ତ୍ୱବେ ତାହା ଯେ କୃଷ୍ଣ ବିଜ୍ଞାନ ଜାଣନ୍ତି, ସେ ଯାହା କିଛି ହୁଅନ୍ତୁ ନା କାହିଁକି ସେହି ପ୍ରକୃତରେ ଗୁରୁ ଅଟନ୍ତି। କିବା ବିପ୍ର କିବା ନ୍ୟାସି ସୂତ୍ର କେନ ନହେଁ, ଯେ କୃଷ୍ଣ ତତ୍ତ୍ୱବେତା ସେ ଗୁରୁ ହୁଏ, ଏଥିରେ କିଛି ଜାୟସ ନାହିଁ। ଗୁରୁ ବିପ୍ର ହୋଇପାରନ୍ତି, ବୈଦିକ ଜ୍ଞାନ ଲାଭ କରିଥିବା ପଣ୍ଡିତ ହୋଇପାରନ୍ତି, କିମ୍ବା ଶୂଦ୍ର ପରିବାର ଜନ୍ମ ଲାଭ ହୋଇପାରନ୍ତି, କିମ୍ବା ସନ୍ନ୍ୟାସ ହୋଇପାରନ୍ତି। ସେ ଯଦି କୃଷ୍ଣ ତତ୍ତ୍ୱବେତା ହୋଇଥାନ୍ତି, ଅର୍ଥାତ୍ କୃଷ୍ଣ ବିଜ୍ଞାନ ଭଲ ରକମରେ ଜାଣିଥାନ୍ତି, ସେ ହିଁ ପ୍ରକୃତରେ ଉପଯୁକ୍ତ ଗୁରୁ ଅଟନ୍ତି। ତେଣୁ ଯେ କୃଷ୍ଣ ତତ୍ତ୍ୱବେତା ନୁହେଁ, ଅର୍ଥାତ୍ କୃଷ୍ଣ ବିଜ୍ଞାନ ଜାଣିନାହାନ୍ତି, ସେ ଉପଯୁକ୍ତ ଗୁରୁ ନୁହନ୍ତି। ଏ କଥା ମଧ୍ୟ ବୈଦିକ ଶାସ୍ତ୍ରରେ କୁହାଯାଇଛି। ତାପରେ ପୁଣି ଶ୍ଳୋକ ଆରମ୍ଭ କଲେ, ସତ୍କର୍ମ ନିପୁଣ ବିପର ମନ୍ତ୍ରତନ୍ତ୍ର ବିଶାରଦ ଆରମ୍ଭ କଲେ ପ୍ରବତ ଗୁରୁତତ୍ଵ। ଆଉ ତା ପ୍ରଶ୍ନାନ୍ତ ଦେଖ, ସେ ସବୁ ଗୁରୁତତ୍ଵ ଉପରେ ଲିଙ୍ଗ କରିକି ପ୍ରବତ ରଚନା କରିଛନ୍ତି। ସେଥିପାଇଁ ଅର୍ଜୁନ ଯୋଉ ଭଗବାନ ଯୋଉ ପଠେଇଦେଲେ, ତୁମେ ଯାଅ ବେଶାଦିଙ୍କୁ ଗୁରୁ ରୂପରେ ଗ୍ରହଣ କର, ମୋ ପ୍ରତି ତୁମର ଗୌରବ ବୁଦ୍ଧି ନାହିଁ। ଏଇଟା ଗୋଟେ ଜୀବନର ଗୁରୁଦେବ ସେ ତାଙ୍କ ସେ କଥା କହୁଛନ୍ତି, ତୁମକୁ ବହୁତ ଚିନ୍ତା କରି ଗୁରୁ ଗ୍ରହଣ କରିବାକୁ ପଡ଼ିବ। ଆଜି ଗୁଡ଼ା କ'ଣ ଚିନ୍ତା କରିବ, ଯିବା ଚିନ୍ତା କରିବା ଉପାୟ ଆଚାର୍ଯ୍ୟମାନେ ଦେଇଛନ୍ତି, ଭଗବାନଙ୍କୁ ପ୍ରାର୍ଥନା କର, ପ୍ରଭୁକୁ ପ୍ରାର୍ଥନା କର, ତୁମର ଗୌରବ ବୁଦ୍ଧି ଆସିବ, ଭଗବାନ ରେସିପୋକେଟ୍ଟା କହିବା କ'ଣ କିଛି ଭାବ ବିନିମୟ କରିବେ, ଯଦ୍ୱାରା ତୁମର ଜୀବନସାରା ହିଁ ଗୌରବ ବୁଦ୍ଧି ରହିବ, ତୁମେ ଅପରାଧ କରିବନି, ତୁମେ ଅପରାଧ କରିବ ତୁମ ଲାଭ ମଙ୍ଗଳ କିଛି ହେବନି, ଗୁରୁ ତୁମ ଗୁରୁଙ୍କୁ ମଣିଷ ଦୃଷ୍ଟିରୁ ଦେଖିବ ତାର ତୁମ ସବୁ ସବୁ ନଷ୍ଟ ହୋଇଯିବ, ତୁମର ତ ଗୁରୁଙ୍କୁ ଏଇଟା କହୁଥିଲେ ଗତକାଲି ନା, ଚକ୍ଷୁ ଯେ ଜନ୍ମ ଜନ୍ମ ପ୍ରଭୁ ସହିତ ପ୍ରଭୁ ଦୃଷ୍ଟି ନ ଆସିଲା, ତମେ ଗଲା ଆଉ ତୁମକୁ ଜ୍ଞାନ ଲାଭ କରିବ ନା ଆଉ କୋଉ ଦିବ୍ୟ ଜ୍ଞାନ ଲାଭ କରିପାରିବ ହୃଦୟରେ କିଛି ହବନି ସେଠି। ମମା କହିଲି ତୁମେ ଯାଅ ଅନ୍ୟ ଦୀପାନାଦିକଙ୍କର ଶରଣ ଯାଅ, କହୁଛନ୍ତି ନାଇଁ ମମ ଶୋକ ଅନୁପଦ୍ୟାତ ଦୂରୀ କରିବା ତେ ହେବ ଜନ୍ମ ନ ପଶ୍ୟାମି ତ୍ରିଜଗତ ଏକମ ତୁମ ବିନା। ଚକ୍ରପତି ଲେଖୁଛନ୍ତି ମୁଁ ତିନି ଜଗତରେ ଆପଣ କାହାକୁ ବି ଦେଖିପାରୁନି ଯେ ମୋ ଦୁଃଖ ଦୂର କରିପାରିବ। ଏଇଟାକୁ ଐକାନ୍ତିକ ଶରଣାଗତି କୁହାଯାଏ। ସ୍ୱସ୍ମାତ୍ ଅଧିକମ ବୁଦ୍ଧିମନ୍ତମ ବୃହସ୍ପତି ମପି ନ ଜାଣାମି, ଆପଣ ଠାରୁ ଅଧିକ ବୁଦ୍ଧିମାନ ବୃହସ୍ପତି ବୃହସ୍ପତି ଭଳିଆ ଲୋକ ହେଲେ ମୁଁ ଜାଣିନି। ମୁଁ ସଂସାର ସବୁଠୁ ବିଦ୍ୱାନ କିଏ? ବୃହସ୍ପତି କହିଲେ ଆପଣ ବୃହସ୍ପତି ମୁଁ ଜାଣିନି, ଆପଣ ଭଳିଆ ବିଦ୍ୱାନ ଏ ସଂସାରରେ କେହି ନାହାନ୍ତି, କେହି ନାହାନ୍ତି। ଏ ହେଉଛି ଗୁରୁବୁଦ୍ଧି, ଏଇଟାକୁ ଗୁରୁବୁଦ୍ଧି କୁହାଯାଏ। ତାଙ୍କଠୁ ତୁମର ବଡ଼ କିଛି କେହି ଅଛନ୍ତି, ତୁମର ଦେଇ ବୁଦ୍ଧି ଆସିଲା ଆଉ ତୁମେ ତାଙ୍କ ଗୁରୁ ଗୁରୁ ସେ ଗୁରୁ ପୃଷ୍ଠ କେମିତି ରହିଲେ, ତାଙ୍କ ତୁମ ଗୁରୁ ରହିଲେ ଏଠି। ସେ କହିଲେ ଯଜ୍ଜତ୍ ଶୋକାଦିନ୍ଦ୍ରିୟାଣାମ ଉଚ୍ଛ୍ୱାସ ମହାନ ନିଦାଘାତ କ୍ଷୁଦ୍ର ସରାସମୀଭ ଉତ୍କର୍ଷେଣ ସୁ ସମ୍ଭବତି। ସବୁ ତାଙ୍କର ୱାର୍ଡିଂ ସବୁ ଯେ ମହାନିଧାଗ କ'ଣ ଯୋଉଟା ନିଧାଗ ଗ୍ରୀଷ୍ମ, ମହାଗ୍ରୀଷ୍ମରେ ଯେଭଳି ଛୋଟ କ୍ଷୁଦ୍ର ସରସ ସରସମୀବ କ୍ଷୁଦ୍ର ପୁଷ୍କରଣୀ ଶୁଷ୍କ ହେଇଯାଏ, ମୋର ଇନ୍ଦ୍ରିୟ ଗୁଡ଼ିକ ସବୁ ଶୁଷ୍କ ହେଇଯାଉଛି କାରଣ ମୁଁ ଆଉ କିଛି ଜାଣିପାରୁନି, ମୋର ପୁରା ଅବସ୍ଥା ଘାଲି ହେଇଗଲାଣି ଯାହା କୁହନ୍ତି ଓଡ଼ିଆରେ। ଆଉ ମୋର ଆଉ କିଛି ନାହିଁ ଅବସ୍ଥା ନାହିଁ, କାରଣ ଗୋଟେ ଜ୍ଞାନୀ ଲୋକଟା ନା ଧର୍ମ ସଙ୍କଟରେ ପଡ଼ି ଯାଇଛନ୍ତି, ଧର୍ମ ସଙ୍କଟଟା ଏଣେ ଗୋଟେ ପଟରେ ଭଗବାନ ସଖା, ସେପଟରେ ଗୁରୁଜନ, ଏପଟରେ ସୁଧର୍ମ। ଆଉ ନିପୁଣ ଥିଲେ ଏଣେ ଧର୍ମଶାସ୍ତ୍ର ଜାଣିଛନ୍ତି, ନୀତିଶାସ୍ତ୍ର ଜାଣିଛନ୍ତି। ଏଠି ପ୍ରପାତ ଲେଖିଲେ ତିନିଟା ଜିନିଷ ବଢ଼ିଆ କଥା ଲେଖିଲେ, ଧର୍ମଶାସ୍ତ୍ର ନୈତିକ ଆଚରଣ ଶାସ୍ତ୍ରବିଧି ଏ ସବୁ ଜାଣିଥିଲେ କ'ଣ? ଯେତେ ଯୋଗ୍ୟତା ଗୁରୁଙ୍କର କୃପା ବିନା ସୁବୃଥା, ଗୁରୁଙ୍କ ଜ୍ଞାନ ବିନା। ନନୁ ତହି ସାମ୍ପ୍ରତମ ତୁମ ଶୋକାର୍ଥ ଏବଂ ଖରୁ ଯୁଦ୍ଧସ୍ୱ, ଯଦି ତୁମେ ବର୍ତ୍ତମାନ ଶୋକର ଆର୍ଥ ହେଇଛ ତାହେଲେ ଯୁଦ୍ଧ କର। ତତଶ୍ଚ ଏତାନ ଜିତ୍ୱା ରାଜ୍ୟ ପ୍ରାପ୍ତ ହେବ ସ୍ତବ ରାଜ୍ୟ ଭୋଗା ହି ନିବେଶନ ଏବଂ ଶୋକ ଉପାୟ ଆସି ତିହ। ତା ତୁମେ ଗୋଟେ କାମ କର, ଏଇ ଦୁଃଖ ପାଇଁ ତୁମେ ବର୍ତ୍ତମାନ ତମକୁ ଜୟ କଲେ, ଜୟ କଲା ପରେ ରାଜ୍ୟ ଭୋଗ କଲେ ତୁମର ଦୁଃଖ ପଳେଇବ। ଅବାପ୍ୟତି ଭୂମ ନିଷ୍କଣ୍ଟକମ ରାଜ୍ୟମ ସ୍ୱର୍ଗେଶ୍ୱରଣାମ ଆଧିପତ୍ୟମ ପ୍ରାପ୍ତି ସ୍ଥିତ ମମ ଇନ୍ଦ୍ରିୟମ ଏତତ୍ ଉଶୋଷଣ ବ୍ୟବହିତ। ଏ ରାଜ୍ୟ କଥା କ'ଣ କହୁଛନ୍ତି ଆପଣ? ମୁଁ ଦୁଃଖ ହେଇଛି, ମୁଁ ରାଜ୍ୟ ଜୟ କରିକି ରାଜ୍ୟ ପାଇଗଲା ପରେ ସିଂହାସନ ମୁଁ ସୁଖୀ ହେବି, ମୁଁ ସ୍ୱର୍ଗର ରାଜ୍ୟ ନିଷ୍କଣ୍ଟକ ରାଜ୍ୟ ପାଇଲେ ବି ମୋର ଶୋକ ଦୂର ହବନି ଆପଣଙ୍କର ଉପଦେଶ ବିନା। ଏଇଭଳି ଭାବରେ ଐକାନ୍ତିକତା ଗୁରୁଙ୍କ ପ୍ରତି ଭଗବାନ ପରୀକ୍ଷା ଅଛି, ତାର ଭାଷ୍ୟଟା ଶୁଣିବ ଭକ୍ତି ଠାକୁର ଯୋଉ ଆଚାର୍ଯ୍ୟ ମାନେ ଭାଷ୍ୟ ଦେଇଛନ୍ତି, ଦେଖିବ କେମିତି ଭାଷ୍ୟ। ତେଣୁ ଅର୍ଜୁନଙ୍କର ଏଇ ଯୋଉ ମନୋଭାବ ରହୁଛନ୍ତି, ଭଗବାନ ତାଙ୍କୁ ପରୀକ୍ଷା କରୁଛନ୍ତି, ଏଟା ପରୀକ୍ଷା ଚାଲିଛି ନା, ଆଉ ଅର୍ଜୁନ କ'ଣ ଗ୍ରହଣ କରିଦେଲୁ ନା କ'ଣ? ଏଠି ତାଙ୍କୁ କହିବେ ଆଉ ଆଚାର୍ଯ୍ୟ ମାନେ ତ ଆଜିକାଲି ଆଜିକାଲି ଆଉ କ'ଣ କାହାକୁ ଆଚାର୍ଯ୍ୟ ମାନେ ଏତେ କରୋନା ହେଇଯାଇଛନ୍ତି, ଆଉ ବର୍ତ୍ତମାନ ଗୁରୁ ଶିଷ୍ୟ ପରୀକ୍ଷା କରୁଛି ଗୁରୁଙ୍କୁ, ଆଉ ଗୁରୁ ଶିଷ୍ୟକୁ ପରୀକ୍ଷା କରୁନା, ଗୁରୁ ଯଦି ଶିଷ୍ୟକୁ ପରୀକ୍ଷା କରିବେ କେହି ଶିଷ୍ୟ ହେଇପାରିବେ ବର୍ତ୍ତମାନର ଯେଉଁ ସ୍ଥିତି। ଆ ଠିକ ଅଛି ତୁମେ ଆସ ହରିଭଜନ କର, କାରଣ କ'ଣ କରିବ ଗୋଟେ ଯେଉଁଟା ନର୍କକୁ ପଳେଇବ ନା, ଯା କିଛି ନୁହଁ, ଆଉ ଟିକେ ହରିଭଜନ କରିକି ରହୁ ରାସ୍ତାରେ, ଯୋଉ ଜନ୍ମରେ ତ ସେ ଗୋଟେ ଆରମ୍ଭ କରିବ, ପରୀକ୍ଷା କଲେ କିଏ ପାସ୍ କରିପାରିବେ କି କ'ଣ? ପରୀକ୍ଷା କଲେ କିଏ କିଏ ପାସ୍ କରିବେ, କିଏ ପାସ୍ କରିପାରିବେ? ଆଉ ସେ ପୁଣି କେଉଁ କେଉଁ ଜନ୍ମରେ ଟିକେ ହରିଭଜନ କରିବ, ସେଥିପାଇଁ ଆଚାର୍ଯ୍ୟ ମାନେ ଲିବରାଲ ଠିକ ଅଛି ଯା ଭଜନ କର, କିନ୍ତୁ ତାର ଅର୍ଥ ନୁହେଁ ଯେ ଅପାତ୍ରର ଦୟା ଗୋଟେ କରା, ସେଟା ଠିକ। ଦୁର୍ବଳତା ଗୋଟେ ଅଲଗା ଜିନିଷ, କପଟତା ଗୋଟେ ଜାଣିଶୁଣି ଗୋଟେ କପଟତା କରିବା, ଏଇଟା ଅଲଗା ଜିନିଷ। ସେଥିପାଇଁ ସରଳ ସରଳ ଭାବରେ ଯେଉଁମାନେ ନିଷ୍କପଟ ସର୍ବତ ଭାବରେ ଶରଣାଗତ ନିଅନ୍ତି ସେମାନଙ୍କର ହିଁ ମଙ୍ଗଳ ହବ, ସଦ୍ଗୁରୁର ଶିଷ୍ୟ ହୋଇପାରିଲେ ହିଁ ମଙ୍ଗଳ ହବ, ତା ଭାଷ୍ୟ ସେଟା। ହରେ କୃଷ୍ଣ, ଜୟ ଶ୍ରୀମଦ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁ ପାଶ ଗୁରୁଦେବ କି ଜୟ, ଗୀତା ଗୌର ପ୍ରମାଣ।